ভগবতে বাসুদেবায়। শ্রীমদ ভগবদ গীতা প্রথম অধ্যায়। সঞ্জয় বর্তমান ধৃতরাষ্ট্রঙ্ক সম্মুখে যুদ্ধ কিভাবে নিশ্চিত রূপ হওয়া যাচ্ছে তাকে বর্ণনা করছেন। পিতাম ভীষ্মঙ্কর শঙ্খনাদ পরে উভয় পক্ষ সৈন্য মানে বা পুরোধা মানে মুখ্য ব্যক্তি মানে সৈনিক মানে সব শঙ্খ বজাইলে। শঙ্খধ্বনিরে স্পষ্ট সূচিত হতলা যে বর্তমান ভগবান কৃষ্ণ সপক্ষ করছেন বা ভগবান কৃষ্ণঙ্কর অনুগ্রহ রয়েছে পাণ্ডব মানঙ্ক প্রতি, বিজয় পাণ্ডব মানঙ্কর হব। স্পষ্ট আচার্য মানে এ মতকে দেইছন্তি এবং আচার্য মানঙ্কর মত শাস্ত্র মত কেমতি কেমতি শব্দ ব্রহ্মর প্রকাশ, তেমন পরম ব্রহ্ম যা কৃপা করবে তাকে শব্দ ব্রহ্ম তত্ত্ব তাঁকু জনা পড়ব। তেমন অর্জুন স্বর বা ধনু ধরে দিয়েছেন, স্বর সংযোগ করে যুদ্ধর প্রারম্ভে, কারণ এই ভগবান ইচ্ছা লা জগতের সে জ্ঞানী হোক যোগী হোক গৃহস্থ হোক ব্রহ্মচারী হোক কি কে কি ব্রাহ্মণ হোক ক্ষেত্রী হোক সমস্ত ভগবান বস, কেহি জনে না যোগ্য হোক অযোগ্য হোক যোগ্য অযোগ্য সহ সম্পর্ক নাই, পশুপক্ষী কি বি জগতর কাহকে বি দেখুছেন, সমস্ত ভগবান অধীন, কি মায়া শক্তির অধীন কি উচ্চ শক্তির অধীন অধীন, কিন্তু ভগবান যে মায়া শক্তি অ জগতের বিস্তার করছেন তার অধীন সমস্তে, দেহ আসক্তি বড় দিয়েছেন সমস্তে জীবন ভরি মোর ঘর মোর দ্বার মোর স্ত্রী মোর পুত্র মোর কন্যা বাস এই মায়া শক্তির অধীন হয়েকি রয়েলে। আর যে অন্তরঙ্গ শক্তি গলে ভগবান ভক্তি ভজন কলে সে বি স্বতন্ত্র নুহতি, ভগবান ভজন করিয়া লোক বি স্বতন্ত্র নুহতি, সে ভগবান অধীনে রয়েলে। ভগবান তাঁকু যেমতি চাইবে যেমতি পাণ্ডব মানুষ তাঁকর ইচ্ছা লা এমনি বন ভিতরে তাঁকু রক্ষিবে তাঁক ইচ্ছা অধীন সমস্তে, কিন্তু ভগবান প্রেমাধীন ভক্তবশ হুম। আই জ্ঞান এ ভগবদ গীতার জ্ঞান নিজের মুখ নিঃসৃত বাণী যে বেদ বেদান্তর সার তাকে প্রদান করা অর্জুন বর্তমান নিজের মোহন শক্তি মোহিবে। ভগবান বহুত প্রকার শক্তি রয়েছে, আনন্দ মায়া শক্তির তো বিস্তার বা মায়া শক্তির যে প্রভাব জগতের বড় বড় জ্ঞানী যোগী লোক জাঁপার না, সাধারণ মানব কথা কোণ পাইবা যে স্ত্রী পুত্র সংসার বিষয়ের আসক্ত হয়ে রয়েছেন, জ্ঞানী লোক মানে মায়া শক্তি সে দূরত্ব শব্দ লগাইলে, দূরত্ব অতিক্রম করিবে মায়া শক্তি বহুত কঠিন, কারণ মায়া শক্তি এর প্রভাব এতে প্রবল আমি ভৌতিক জগতে রয়েছে, নিচ শক্তি না উচ্চ শক্তির সংস্পর্শে ন আসলে নিচ শক্তি কেবে কাটি হব না, এটা সূক্ষ্ম ভাবে কি ঘর ত্যাগ করু কি গৃহরে গৃহরে রহু বা গৃহ ত্যাগ করু, বিষয় সুখ গোটে তার ইন্দ্রিয় জিনিস না, রহবা ন রহবার কোণ আছে, সেটি ইন্দ্রিয় ভোগর সুযোগ অছি এটি ইন্দ্রিয় ভোগর সুযোগ না, কিন্তু উচ্চস্তর স্বাদ ন পাইলে পরম দৃষ্ট নিবর্তন এই কৃষ্ণঙ্কর বাণী সব, উচ্চতর স্বাদ ন মিললে ইন্দ্রিয় মানঙ্কর বৃত্তি জীবনী ভোগবুদ্ধি জীবনী সেটা কোণস উপরে গোটে সূক্ষ্ম ভাবে কিছু না ইন্দ্রিয় বৃত্তি থাকবে, সমস্ত ভগবানঙ্কর অধীন কি উচ্চ শক্তির কি নিচ শক্তির, কিন্তু সে ভগবান প্রেমাধীন অর্জুনঙ্কর যে তাঁকর নিজের মোহিন শক্তির বর্তমান মোহিত করিবে নিত্য পার্শ্বদ তাঁকু জ্ঞান দেওয়া পাই তাঁক মাধ্যমে আমাকে জ্ঞান দেওয়া পাই সে নেওয়ার উভয় মধ্যে রথ স্থাপ এমে অচ্যুত কালি শুনুলে যাবত এই তাম নিরীক্ষণ যুদ্ধ কামন ব্যবস্থিত দেখিয়া পাই চাহুছি কেউ মানে যুদ্ধ করিবে। ভগবান সখা ভাবে পরিহাস করি কুছ কোন সন্ধি করিব কি তুমি কোন যুদ্ধ প্রেক্ষক কি যুদ্ধ দেখিয়া পাই আসছ কি তুমি যুদ্ধ করিব রানি মু সন্ধি করিবিনি, এ সুন্দর এক শব্দ কইছেন কে মায়া সহ যোদ্ধব্যম অস্মিন রণে সমুদ্র সমুদ্র କେଉଁ କେଉଁ ମାନଙ୍କ ସହିତ ମୋତେ ଯୁଦ୍ଧ କରିବାକୁ ପଡ଼ିଅଛି, କେଉଁ କେଉଁ ମାନେ ଉଦ୍ୟମ କରିଛନ୍ତି ଆମ ସହିତ ଯୁଦ୍ଧ କରିବା ପାଇଁ, ଆମେ ସେମାନଙ୍କୁ ଦେଖିବା। କାରଣ ଦୁର୍ଯ୍ୟୋଧନର ଯେଉଁ ପଲିଟିକ୍ସ ବା ଦୁର୍ଯ୍ୟୋଧନର ଯେଉଁ କୂଟନୀତି, ପାଣ୍ଡବ ମାନେ ଏଥିରେ ମୁଣ୍ଡ ପୁରାଉନଥିଲେ, କୃଷ୍ଣ କେବଳ ମୁଣ୍ଡ ପୁରାଉଥିଲେ। ଭଗବାନ କୃଷ୍ଣ ଚିନ୍ତା କରୁଥିଲେ ପାଣ୍ଡବମାନଙ୍କ ପାଇଁ, ପାଣ୍ଡବମାନେ ଏଥିରେ ମୁଣ୍ଡ କିଛି ଖର୍ଚ୍ଚ କରୁନଥିଲେ, ସେମାନେ ସରଳ ଥିଲେ। ତ ସେମାନେ ଯଦି ବାସ୍ତବିକ କଥା କୁହାଯାଏ, କେଉଁ କେଉଁ ମାନେ ଆସିକି ଜଏନ୍ କଲେଣି, ଦୁର୍ଯ୍ୟୋଧନ କାହା କାହାକୁ ସବୁ ବସ କରିକି ନେଇ ଆଇଲେଣି କେଉଁ ପାର୍ଟି ଲୋକକୁ, ସେ ପାଣ୍ଡବମାନେ ସେଥିରେ ମୁଣ୍ଡ ବି ପୁରାଉନଥିଲେ। ତାଙ୍କ ମାମୁଁ ବି ଚାଲିଗଲା, ସେ ବି ସେଥିରେ ବ୍ୟସ୍ତ ହେଲେ। ମାମୁଁ ଆସିଥିଲେ, ଶୈଳ ଆସିଥିଲେ ପାଣ୍ଡବମାନଙ୍କ ପକ୍ଷରେ ଯୁଦ୍ଧ କରିବା ପାଇଁ। ଦୁର୍ଯ୍ୟୋଧନ ଏମିତି ତାଙ୍କୁ, କାରଣ ଶୈଳ ବହୁତ ପରାକ୍ରମୀ। ଦୁର୍ଯ୍ୟୋଧନ ପୂର୍ବରୁ ଗୋଟେ ପରିବାରର ଥିଲେ ନା, ମାମୁଁ ଆସିଥିବେ, ସିଏ ବି ମାମୁଁ, ତାଙ୍କରି ମାମୁଁ ହେବେ। ପାଣ୍ଡବମାନଙ୍କ ପକ୍ଷରେ ଯୁଦ୍ଧ କରିବା ପାଇଁ ଆସୁଛନ୍ତି, କି ଦୁର୍ଯ୍ୟୋଧନ ବାଟ ଡାକି ନେଇ ପଳେଇଲେ ତାଙ୍କ ବ୍ୟବହାର ଦ୍ୱାରା। ସେ ସେଥିରେ ସ୍ୱାଗତ କରନ୍ତି, ଗୁରୁଜନଙ୍କ ସହିତ ବିଶେଷ କରି ଡିଲିଙ୍ଗସ୍ କରନ୍ତି। ସେ ବହୁତ ମାର୍ଜିତ, ମାନେ ଡୁପ୍ଲିସିୟସ୍ ତାଙ୍କର ଗୁଣ, କିନ୍ତୁ ସେ ବହୁତ ମାର୍ଜିତ ବ୍ୟବହାର କରନ୍ତି। ଆତିଥ୍ୟ ସ୍ୱୀକାର ସେ ଜାଣନ୍ତି, ସେଥିରେ ଦୁର୍ବାସକୁ କେହି ବି ପ୍ରସନ୍ନ କରୁନାହାନ୍ତି। ଗୋଟେ ମୁନି ଋଷିମାନେ ପ୍ରସନ୍ନ କରିବା କଷ୍ଟ, କିନ୍ତୁ ଦୁର୍ଯ୍ୟୋଧନ ପ୍ରସନ୍ନ କରିଦେଲେ। ଅଛି କିଛି ଗୁଣ, ସବୁ ଗୁଣ ଗୁଡ଼ିକ ବ୍ୟକ୍ତିର ସବୁ ଗୁଣ ନଷ୍ଟ ହୋଇଯାଏ ଯେତେବେଳେ ବୈଷ୍ଣବ ଦୋଷୀ ହୋଇଯାଏ। ବୈଷ୍ଣବ ଅପରାଧୀ ଯିଏ ଗଲା ସବୁବେଳେ ବୈଷ୍ଣବମାନଙ୍କୁ ଗୌଣ ଦୃଷ୍ଟିରେ ଦେଖିଲା, ଆଉ ବିଶେଷ କରି ଶୁଦ୍ଧ ବୈଷ୍ଣବମାନଙ୍କୁ ପ୍ରତି ତାର ଈର୍ଷା, ତାର ମାନେ ଆସକ୍ତି ଆସୁନି, ସେସବୁ ଅପରାଧ ନା। ସେ ଅପରାଧ ବଳରେ ଜୀବନ ତ ସବୁ ବିନାଶ ହେଇଯିବ, ସବୁ ଗୁଣ ନଷ୍ଟ ହେଇଯିବ। ଷୋଳପାଣି ସମ ଯଦି ବୈଷ୍ଣବର ନିନ୍ଦେ, ଷୋଳପାଣି ଶିବଜୀଙ୍କ ଭଳିଆ ଲୋକ ଯଦି ବୈଷ୍ଣବଙ୍କୁ ନିନ୍ଦା କରିବେ, ତାର ଅଧବାତ ହେଇଯିବ। ବୈଷ୍ଣବ ମହିମା ଏ ବୈଷ୍ଣବ ଅପରାଧରେ ଏତେ ଭୟଙ୍କର, ସେଥିପାଇଁ ସାଧାରଣ ଲୋକଙ୍କର ତରିବାଟା ବି ସହଜ ହେଇଯାଏ ବେଳେବେଳେ। ସାଧାରଣ ଲୋକ ମୁକ୍ତି ପାଇଯିବାଟା ତାଙ୍କ ପାଇଁ ସହଜ ହେଇଯାଏ, ତା ଧାର୍ମିକ ଲୋକ ମୁକ୍ତି ପାଇବାଟା ବେଳେ କଷ୍ଟ ହେଇଯାଏ। ଭକ୍ତିକତା ଛାଡ଼, ମୁକ୍ତି ପାଇବା ବି କଷ୍ଟ ହେଇଯାଏ ଏଥିପାଇଁ। କାରଣ ସାଧାରଣ ଲୋକ, ସେ ବାବାଜୀ ମାନେ କ'ଣ କରୁଛନ୍ତି କ'ଣ ନାହିଁ, ଗଞ୍ଜେ ଖାଇବା ବାବାଜୀକି ବି ସେ ଜୁଆର ହେବେ। ଏ ରଜକୁ ତୁମେ ଯିବ, ଦେଖିବ ସେ ଗଞ୍ଜେ ଖାଉଥିବ, ସେ କିଏ ବି ହୁକା ଟାଣୁ, ଗଞ୍ଜେ ଖାଉ, ବିଡ଼ି ଖାଉ, କ'ଣ ବି ତା ଗୋଡ଼ ବାବା ରାଧେ ରାଧେ କହି ତା ଗୋଡ଼ ଧରିଦେବେ, ତା ରୁଟି ନେ, ତା ଖାଇବାକୁ ଦେ, ବାବା ତ ସିଏ ଆଉ ସେ ତାଙ୍କର ସାଧାରଣ ବୁଦ୍ଧି, ମାନେ ସାଧାରଣ ସରଳ ଭାବରେ ସେ ସମସ୍ତଙ୍କୁ ସାଧୁ ବୋଲି ଜ୍ଞାନ କରନ୍ତି। ବାସ୍ ଏଥିରେ ତାଙ୍କ ନିନ୍ଦା କରୁନାହାନ୍ତି ନା, ଆମେ ତତ୍ତ୍ୱ ଜାଣିକି ଯଦି ନିନ୍ଦା ବି କଲେ ଲାଭ କ'ଣ ହେଲା। ଆମେ ଏମିତି କାହାକୁ ସବୁ ନିନ୍ଦା କରିବା, ଇଏ କରିବା, ଆମର ଏଇଟା କାର୍ଯ୍ୟ ନୁହେଁ। ଶାସ୍ତ୍ରରେ ନିନ୍ଦା କେବେ କୁହାଯାଏ, ଭଗବାନଙ୍କର ଗୁଣକୁ ପ୍ରଶଂସା କରିବାକୁ ଯାଇ ଅନ୍ୟ ଭଗବାନଙ୍କର ଗୁଣକୁ ଯେତେବେଳେ କୁହାଯାଉଛି, ସେତେବେଳେ ଅନ୍ୟର ନିନ୍ଦା ବୋଲି ସେଇଟା ପ୍ରତୀୟମାନ ହେଉଛି, ସେଇଟା ନିନ୍ଦା ନୁହେଁ। ସେଠି ଭଗବାନଙ୍କର ଗୁଣକୁ ପ୍ରତିଷ୍ଠା କରାଯାଉଛି, ନିନ୍ଦାଟା କେତେବେଳେ ଯାଏ ଯେତେବେଳେ ନିଜକୁ ପ୍ରତିଷ୍ଠା କରାଯାଏ, ଅନ୍ୟକୁ ଛୋଟ କରାଯାଏ, ସେ ତାକୁ ନିନ୍ଦା କରେ। ନିଜକୁ ମୁଁ ବଡ଼, ମୁଁ ଭଲ, ଅନ୍ୟକୁ ନିନ୍ଦା, ଅନ୍ୟକୁ ଆମେ ଛୋଟ କରୁଛି, ସେଇଟା ନିନ୍ଦାରେ ଯାଉଛି। ତେଣୁ ଅନ୍ୟକୁ ହୃଦୟରେ ଏସବୁ ଅନ୍ୟର ନିନ୍ଦା କରିବା, ଚର୍ଚ୍ଚା କରିବା, ଅନ୍ୟ ବିଷୟରେ ଯେତେ କମ୍ ଶୁଣିବା ଭଲ। ଆଜିକାଲିର ଯେଉଁ ସ୍ଥିତି, ଅନ୍ୟର ବିଷୟରେ ଯେତେ କମ୍ ଶୁଣିବା ଭଲ। କିଏ କ'ଣ କରୁଛି, କେଉଁଠି କ'ଣ କରୁଛି, କେଉଁ ଭକ୍ତ କ'ଣ କରୁଛି, କେଉଁଠି କ'ଣ, ଆମର କିଛି ଆବଶ୍ୟକ ନାହିଁ। ବର୍ତ୍ତମାନ ସ୍ଥିତିରେ ଯିଏ ଗୁରୁ ପାଦାଶ୍ରୟ କରିଛନ୍ତି, ତାଙ୍କର ଗୁରୁଙ୍କର ଆଶ୍ରୟ ନେଇଛନ୍ତି, ସେ ଗୁରୁଙ୍କର ଆଦେଶ ପାଳନ କରି ନିଜ ସେବାରେ ନିଯୁକ୍ତ ରହିବାଟା ଭଲ। ସମୟ ତୁମର ଯେତେ ପରର କଥା ଚିନ୍ତା ଆସିବ, ତୁମେ ସେ ଯେତେ ଭଲ ଭକ୍ତଟା ହେବ, ତୁମର ଦୋଷ ଦେଖିବ ତାଙ୍କର, ତାର ଗୁଣ କଥା ମନେ ରହିଲେ ତା ଦୋଷ କଥା ମନେ ଆସିବ, କେବେ କାଟିପାରିବନି ମନ ଭିତରେ। କାରଣ ତୁମେ ମୁକ୍ତ ଜୀବ ନୁହଁ, ଜଣେ ଗୁରୁଙ୍କୁ ସନ୍ଦେହ କରୁଛି ଆଉ ଗୁରୁ ବୈଷ୍ଣବଙ୍କୁ ସନ୍ଦେହ କରୁଛି, ସେ ଗୋଟେ ସାଧାରଣ ଜୀବକୁ କ'ଣ, ତାର ଯେତେ ଭଲ ଗୁଣ ଥାଉ ତାର ଗୋଟେ ନେଗେଟିଭ ସାଇଡ଼ ତୁମ ମୁଣ୍ଡକୁ ଚାଲି ଆସିବ। ଆମେ କାହିଁକି ଅନ୍ୟ ବିଷୟରେ ଚିନ୍ତା କରିବା, ସେତିକି ସମୟ ଆମେ କାହିଁକି କୃଷ୍ଣ ବିଷୟରେ ଚିନ୍ତା ନ କରିବା, ସେବା କାହିଁକି ନ କରିବା, ଭଜନ କାହିଁକି ନ କରିବା। ପର ନିନ୍ଦା ପରଚର୍ଚ୍ଚା ଯେତେ ଯିଏ ଛାଡ଼ି ପଡ଼ିବ, ପରଚର୍ଚ୍ଚକର ଗତି କଭୁ ନାୟ ଭାର, ସେ ଲେଖିଲେ ବୃନ୍ଦାବନ ଦାସ ଠାକୁର, ଯେ ପରର ଚର୍ଚ୍ଚା ସବୁବେଳେ କରୁଛି ତାର ଗତିଟା କେବେ ଭଲ ନୁହେଁ। ଭଗବାନ ବହୁତ ଅସନ୍ତୁଷ୍ଟ ହୁଅନ୍ତି ନା, କିଏ ଖରାପ ଲୋକ ସେଇଟା ଭଗବାନ ଜାଣନ୍ତି, ଭର ହଉ ଖରାପ ହଉ, ଆମେ ଆମ ମାଇଣ୍ଡ ୟର ଓନ୍ ବିଜନେସ୍। ଖରାପ ଲୋକ କଥା କହିଲେ ଆମେ କ'ଣ ଭଲ ହେଇଯିବ କି, ଅନ୍ୟମାନଙ୍କୁ ସମାଲୋଚନା କରିବା ଦ୍ୱାରା, ଅନ୍ୟର ଠିକ୍ ଭୁଲ ଦେଖିବା ଦ୍ୱାରା, କାରଣ ନିଜ ସ୍ଥିତିରେ ରହିବାଟା ଗୋଟେ ବଡ଼ ଜିନିଷ, ନିଜର ସ୍ଥିତିଟାକୁ ବଜାୟ ରଖିବା ବଡ଼ ଜିନିଷ, ଅନ୍ୟର ଆଲୋଚନା ସମାଲୋଚନା ତାର ସ୍ଥିତି ତା ବିଷୟରେ ଆଲୋଚନା କରି ଆମର ଲାଭ କ'ଣ? ନିଜ ସ୍ଥିତିରେ ଆମେ ଯେଉଁ ସ୍ଥିତିରେ ରହିଛେ ସେ ସ୍ଥିତିଟାକୁ କିନ୍ତୁ ବଜାୟ ରଖିବ ଚିନ୍ତା କର। ସମୟ ପ୍ରତିକୂଳ, ଶରୀର ପ୍ରତିକୂଳ ହୋଇଯିବ, ଆମେ ଅନ୍ୟର କଥା ଚିନ୍ତା କରିବା, ସିଏ ଏହା କଲା ସେ ତା, କ'ଣ ଆମର ଫାଇଦା ଅଛି? ଯେତେ ବେଷ୍ଟ ହେଇ ତା ଆଭଏଡ଼ କରିବା। ଆମେ ସବୁ କର୍ମୀ ଲୋକଙ୍କ ଦୃଷ୍ଟି ଶିଖିଥିଲୁ, ଯେମିତି ଆମର ବାବା ହରିକା ସବୁ କର୍ମୀ ଥିଲେ, କିନ୍ତୁ ସେ ସବୁ ନାହାନ୍ତି। ଆମେ ଗୋଟେ କହିବା କଥା, ଉଦାହରଣ, ଆମେ ଛୋଟ ପିଲା ଥିଲାବେଳେ ବି ସେ ଆମକୁ ମନା କରନ୍ତି, କାହା ବିଷୟରେ ଆଲୋଚନା କରିବେନି, ଆମର ଘରେ ମନା କର, କାହାର ପିଣ୍ଡାରେ ବସିବେନି, ପାଠ ପଢ, ଘର କାମ କର, ତୁମର ଘରେ ବାହାର ବିଷୟ ବାହାର କାହାର କଥା ତୁମ ଘରେ କହିପାରିବନି। ସେମାନେ କର୍ମୀ, ଆମେ ସବୁ ଭୋଜନ କରୁଥିଲେ, ସେମାନେ ଏଇଟା ପସନ୍ଦ କରନ୍ତି, ଅନ୍ୟର ବିଷୟରେ ଆଲୋଚନା କରିବା, ସମାଲୋଚନା କରିବା, ଆମ କାମ ଆମେ କରିବା। କର୍ମୀ ନିଜେ ବହୁତ କର୍ମୀ ବି ଥିଲେ ଭଲ ଲୋକ, କିନ୍ତୁ ସେ କର୍ମୀ ଗୁଣ ଯଦି ଆମେ ବୈଷ୍ଣବ ହେଇକି ଆମର ବି ନ ଆସିପାରିଲା, ଅସୁବିଧା ହେଇଯିବ। ଏଇଟା ସବୁଠୁ ବଡ଼ ଇମ୍ପୋର୍ଟାଣ୍ଟ ପଏଣ୍ଟ। ଏଇ କଥା ପଡ଼ିଛି ନା, ଦୁର୍ଯ୍ୟୋଧନ କହୁଛନ୍ତି କିଏ ମୟା ସାହାଯ୍ୟ ଦବ୍ୟମ ଯୁଦ୍ଧ କରିବି, ଏ ପାଣ୍ଡବ ଏଇ କଥାରୁ ଆସିଥିଲେ ନା, ପାଣ୍ଡବ ମାନେ ବି ଜାଣନ୍ତି ନା ଦୁର୍ଯ୍ୟୋଧନ ପକ୍ଷରେ କିଏ ଅଛନ୍ତି, କାହିଁକି ନା ଦୁର୍ଯ୍ୟୋଧନ ଏତେ ପଲିଟିକାଲ ପର୍ସନ୍, ଏତେ ଧୃତ ଯାହା କୁହନ୍ତି, ଆଉ ତାର ଭଲ ଗୋଟେ ଗୁଣ ରହିଥିଲା, ସେ ତାଦ୍ୱାରା ସେ ସମସ୍ତ ଲୋକଙ୍କୁ, କାରଣ କର୍ଣ୍ଣ ଭଳିଆ ଗୋଟେ ଲୟାଲ ଆଟିଚ୍ୟୁଡ଼ ପର୍ସନ୍, ବା ତାର ଲୟାଲିଟି ଅଛି, ତାର ଆଦର୍ଶ ତାର, ତାକୁ ଗୋଟେ ସାମାନ୍ୟ ସାହାଯ୍ୟ କରିକି ବି ତାକୁ ଜୀବନ ଭରି ବାନ୍ଧିକି ରଖିଦେଲା, ତାକୁ ବନ୍ଧୁ ବନ୍ଧୁ ବୋଲି ବାନ୍ଧିକି ତାଙ୍କୁ ପୁରା ତା ଜୀବନଟାକୁ ବାନ୍ଧିଦେଲା ପୁରା। ଏମିତି ନାହିଁ ଯେ ସମ୍ମାନ ଲୋକ ଦିଅନ୍ତି ବୋଲି ତାକୁ ଉପକାର କରିଛନ୍ତି ବୋଲି ଜୀବନ ଭରି ସେ ପିତା ମାତା ଭାଇ ଭଗବାନ ସମସ୍ତଙ୍କୁ ଭୁଲିଯିବ ନାହିଁ, ତାର ବ୍ୟବହାର ବି ସେମିତି ଥିଲା, ସେ ଏମିତି ଗୋଟେ ରୋଲ ପ୍ଲେ କରୁଥିଲା ପୁରା, ତାକୁ ଛାଡ଼ିବା ତାର ତାର ସମ୍ବନ୍ଧ କାଟିବାଟା ବହୁତ କଷ୍ଟ, ନହେଲେ ସଂସାର ଦେଖ ତାଙ୍କର ତା ପକ୍ଷରେ କେତେ ଲୋକ ସୈନ୍ୟ ରହିଥିଲେ, କେବଳ ପାଣ୍ଡବ ବିରୋଧ ଭାବରେ ନୁହେଁ, ପାଣ୍ଡବ ବିରୋଧୀ ଯେଉଁମାନେ ଯେମିତି ଜୟଦ୍ରଥ ହରିକା ସେମାନେ ସବୁ ଆସିକି ମିଶି ଯାଇଥିଲେ, ଅନ୍ୟମାନଙ୍କୁ ଯେମିତି ଶୈଳ୍ୟ ଅନ୍ୟମାନଙ୍କୁ ବି ତାର ବ୍ୟବହାର ଦ୍ୱାରା ବଶ କରିଦେଇଥିଲେ, କିନ୍ତୁ ଏଇ ଯେଉଁ ଏତେ ସବୁ କିଛି ତାକି ଜୀବନ ନଷ୍ଟ ହେଇଗଲା କେଉଁଥିପାଇଁ, ଗୋଟେ ମହାନ ବଂଶ ପରମ୍ପରାର ମା ହଉଛନ୍ତି ସତୀ, କିନ୍ତୁ ସବୁ ନଷ୍ଟ ହେଇଗଲା ଏମିତି ବୈଷ୍ଣବ, ଯେ ପାଣ୍ଡବମାନଙ୍କୁ ସେ ଘୃଣା କରେ, ଭଲ ପାଏନା ଏତି କାହା। ଆମର କ'ଣ ଅସୁବିଧା ହେଉଛି, ଲୋକମାନଙ୍କର ଦୃଷ୍ଟି ଗୋଟେ ଆମର ଦୃଷ୍ଟି ଆଉ ଗୋଟେ ଅଡ଼ୁଆ ହେଇଯାଉଛି, ମୁଁ ଦେଖୁଛି ବସିକି ମୁଁ ଚିନ୍ତା କରେ, ଏ ଦେଖିବେ ଲୋକମାନେ ଏଇ ବର୍ତ୍ତମାନ କରୋନା ପେପର ସବୁ ବାହାରୁଛି, ସେ ସ୍ୱାମୀ ସ୍ତ୍ରୀ ରୋଷେଇ କରିଣୀ ଲୋକଙ୍କୁ ଖାଇବାକୁ ଦେଉଛନ୍ତି, ତାଙ୍କର କ'ଣ ମନୁଷ୍ୟ ଜ୍ଞାନ ଅଛି, ଗୋଟେ ମଣିଷଟା ବିପଦରେ ପଡ଼ିଛି, ସେଟା ଭକ୍ତି ନୁହେଁ କି, ଏଇଟା ଉଚ୍ଚ ଆମ ଦୃଷ୍ଟିରେ ସେଟା ଗୋଟେ ବହୁତ ବଡ଼ କାମ ନୁହେଁ, ସେଟା ଗୋଟେ ସାମାଜିକ କର୍ମ ବା ଗୋଟେ ଯାହା କୁହନ୍ତି ନୈତିକ ଜିନିଷ, ଅନ୍ୟକୁ ସାହାଯ୍ୟ କରିବା, ସେ ତ ଘୃଣା କରୁନି କାହାକୁ, ତାର ଯେତିକି ପାରୁଛି ସେତିକି କରୁଛି, କିନ୍ତୁ ଆମେ ବୈଷ୍ଣବ ହେଇକି ଅନ୍ୟକୁ ତ ସାହାଯ୍ୟ କରିପାରୁନି, ତାକୁ ଗୋଟେ ମାନବଠାରେ ବି ଘୃଣା କରୁଛି, କାରଣ ବୈଷ୍ଣବ ଅନ୍ତରେ ତାର ଦ୍ୱେଷ ଆସେ, ସେ ପୁରା ତାକୁ ଆଉ କେବେ ଜୀବନରେ ଚାହିଁବେ ନା, ତାର କୌଣସି ଭଲ ଗୁଣ ତାକୁ ଦେଖାଯାଏ, କାରଣ ଏଥିରେ ଗୋଟେ ବଡ଼ ମାନେ ଅସୁବିଧା ରୁହେ, ଗୋଟେ ଅଭିମାନ ରୁହେ, ଯୋଗ୍ୟତାରା କ'ଣ କରେ ଯେ ମୁଁ ବୈଷ୍ଣବ, ମୁଁ ଭଗବାନଙ୍କର ଭକ୍ତ, ମୁଁ ସବୁ ଜାଣିଛି, ଯେଉଁ ଅଭିମାନଟା ଗୋଟେ ଜଣକୁ ମନୁଷ୍ୟ ଜ୍ଞାନ ବି ଆସେନା, ତା ସବୁ ନେଗେଟିଭ ତୁମକୁ ଦେଖା ହବ, ଏଇଟା ହେଉଛି ଜୀବନର ବହୁତ ବଡ଼ ପତନ ଭାଇ, ସେ ଜଣେ ମନୁଷ୍ୟ ଫାଷ୍ଟ, ବୈଷ୍ଣବ ଛାଡ଼, ବୈଷ୍ଣବ ତ ଅଲଗା, ସେ ଜଣେ ମନୁଷ୍ୟ ଭିତରେ ସେ ପୁଣି ଶାକାହାରୀ, ଶାଖା ଭିତରେ ସେ ଜଣେ ଧାର୍ମିକ, ଧାର୍ମିକ ପରେ ସେ ହେଉଛି କୃଷ୍ଣଙ୍କର ଭକ୍ତ, ତ ତାର ଯଦି କିଛି ଆଚରଣ ଠିକ୍ ନାହିଁ, ଠିକ୍ ଅଛି କଥା ଭଗବାନ ବୁଝିବେ, ଆମର କ'ଣ ଅଛି, ଆଉଟ୍ ଅଫ୍ ସାଇଟ୍ ଆଉଟ୍ ଅଫ୍ ମାଇଣ୍ଡ, ଇଂଲିଶରେ ଗୋଟେ କୁହାଯାଏ, ଆଉଟ୍ ଅଫ୍ ସାଇଟ୍ ଆଉଟ୍ ଅଫ୍ ମାଇଣ୍ଡ, ସାଇଡ୍ରୁ ପଳେଇଯାଅ ମାଇଣ୍ଡ ପଳେଇଯିବ, ତୁମେ ତା ବିଷୟରେ ଚିନ୍ତା କରୁଛ ବୋଲି ତା ସାଇଡ୍ଟାକୁ ଗୋଟେ ନାହିଁ, କ'ଣ ଏଇଟା ଗୋଟେ କୁହନ୍ତି ବା ୱେବସାଇଟ୍ ସାଇଟ୍, ଏ ମୋ ସାଇଟ୍ଟା ଖୋଲ, ଏ ଯେଉଁ କ'ଣ ଫୋନ୍ରେ କହୁଛନ୍ତି ସାଇଟ୍ ଫାଇଟ୍ କ'ଣ, ମୁଁ ବୁଝିପାରିନି କ'ଣ ସାଇଟ୍ ତାଙ୍କର ୱେବସାଇଟ୍ କେମିତି କ'ଣ ଖୋଲନ୍ତି ମୁଁ ଜାଣିନି, ଆମର ସେ ପିଲା ଖୋଲିଛି ମୁଁ ବି ଜାଣିନି ତାକୁ କେମିତି କ'ଣ ଖୋଲାଖୋଲି କରନ୍ତି, ସାଇଟ୍ ମୋ ସାଇଟ୍ଟା ଖୋଲ, ତା ସାଇଟ୍ଟା ଖୋଲ, ତୁମେ ସେ ସେଇ ତା ସାଇଟ୍ଟା ଖୋଲିଦେଲା ମାନେ ସେ ବ୍ୟକ୍ତିର ସବୁ ଜିନିଷ ଗୁଡ଼ା ତୁମେ ପ୍ରୋଫାଇଲ୍ ଗୁଡ଼ା ପାଇଯିବ, ସାଇଟ୍ କୁହନ୍ତି ନା, ସେଇଟା ତୁମେ ଜଣଙ୍କ ବିଷୟରେ ଚିନ୍ତା କରୁଛ ମାନେ ତୁମ ମାଇଣ୍ଡରେ ସେ ସାଇଟ୍ଟା ରହୁଛି, ମୁଣ୍ଡକୁ ଅଲଗା ବିଷୟରେ ଚିନ୍ତାଟା ଉଡ଼େଇବାକୁ ପଡ଼ିବ, ସାଙ୍ଗେ ମୋର ବିଜନେସ୍ କ'ଣ, ସେଥିପାଇଁ ବଡ଼ ବଡ଼ ଅଫିସର ମାନଙ୍କର ମୁଁ ସବୁ ଲାଇଫ୍ ଷ୍ଟାଇଲ୍ ଦେଖିଛି, ମୋତେ ଛୋଟ ପିଲା ହେଇଥିଲୁ ଗୋଟେ ଡକ୍ଟର କତିକି, ସେ ଯାଏ ସେ ଡକ୍ଟର ଆମର ବନ୍ଧୁବାନ୍ଧବ ଭଳି ଥିଲା, ମୁସଲମାନ ଡକ୍ଟରଟା, ମାନେ ବହୁତ କ୍ଲୋଜ୍, ବହୁତ ଷ୍ଟ୍ରିକ୍ଟ ତାର ଲାଇଫ୍ ଷ୍ଟାଇଲ୍, ଏଇ ସମୟରେ ଖାଇବ, ଏଇ ସମୟରେ ଖାଇବ, ଏଇଆ କରିବ, ତାହା କରିବ, ତାର ଏତିକି ସମୟ ଗାର୍ଡେନିଂ, ଏତିକି ସମୟ ଏଇଟା, ଏତିକି ସମୟ ବଡ଼ ବଡ଼ ଯେଉଁମାନେ ଆଜି ସବୁ ବଡ଼ ବଡ଼ ଲୋକ ରିସର୍ଚ୍ଚ ପର୍ସନ୍, ସ୍କଲାର ପର୍ସନ୍, ଷ୍ଟଲୱାର୍ଡସ୍ ପର୍ସନ୍, ସେମାନଙ୍କର ପୁରା ଲାଇଫ୍ ଷ୍ଟାଇଲ୍, ପୁରା ପୁରା ଟାଇମ୍ ହିସାବରେ ସିଡ୍ୟୁଲ୍ ଲାଇଫ୍ ଷ୍ଟାଇଲ୍, ରାପେଜର୍ ଲାଇଫ୍ ଷ୍ଟାଇଲ୍, ଏ ସମୟରେ ଖାଇବେ, ଏ ସମୟରେ ଶୋଇବେ, ଏ ସମୟରେ ପାଣି ଜଳ ପିଇବେ, ଏ ସମୟରେ ଶୁଦ୍ଧାଇ କରିବେ, ସେ ସମୟରେ କିଏ ତାକୁ ଡିଷ୍ଟର୍ବ କରିବେନି, ତା ସ୍ତ୍ରୀ ଛୁଆ ପିଲା କେହି ତାଙ୍କ ନିଜର ନୁହନ୍ତି ସେ ସମୟରେ, କାହିଁକି ସେମାନେ ତାଙ୍କର ଗୋଟେ କ'ଣ ଡିସିପ୍ଲିନ୍ ଲାଇଫ୍, ଆମ ଆମର ଭକ୍ତି ଜୀବନଟା ସେୟା, ଆମର ସେବା ସମୟରେ ସେବା, ଶୁଦ୍ଧା ସମୟରେ ଶୁଦ୍ଧା, କୀର୍ତ୍ତନ ସମୟରେ କୀର୍ତ୍ତନ, ସବୁ ଜିନିଷଟା ସେୟା। ଆମେ ଅନ୍ୟ ବିଷୟରେ ପ୍ରଥମେ ହେଲା ଆମ ମାଇଣ୍ଡକୁ ଅନ୍ୟର ଅନ୍ୟର ଚିନ୍ତାଟା ଆଣିବାନି, କାରଣ କୃଷ୍ଣ କେମିତି ରହିବେ, ଗୋଟେ ଇମ୍ପୋର୍ଟାଣ୍ଟ ପଏଣ୍ଟ ହେଉଛି ଏଇଟା। ଭୁଲ ଠିକ୍ର ବିଚାର ଆମେ କଲେ କ'ଣ ଆମର ଲାଭ କିଛି ନାହିଁ, ଆମ ଆମ ମୁଣ୍ଡ ଭିତରେ ଭୁଲ ରହିବା ଦରକାର ନାହିଁ କି ଠିକ୍ ରହିବା ଦରକାର ନାହିଁ, ଆମ ଆମ ମନ ଭିତରେ କୃଷ୍ଣ ରହିବା ଦରକାର। ସେଥିପାଇଁ ପ୍ରଭୁପାଦ ଏଇଟା କୃଷ୍ଣ ଚେତନା ଦେଇଛନ୍ତି, ଏଇଟା ଭୁଲ ଚେତନା ନୁହେଁ କି ଠିକ୍ ଚେତନା ନୁହେଁ, ଏଇଟା ଭୁଲ କ'ଣ ଠିକ୍ କ'ଣ, ଏ ଆମେ ଏଇ ଚେତନାକୁ ରଖିକି ଆମେ କ'ଣ ଲାଭ ହେବ, କିଛି ଲାଭ ହେବ, ଅନ୍ୟ ଅନ୍ୟ କିଏ କ'ଣ କରୁଛି, କେଉଁଠି କ'ଣ ହେଉଛି, ଦେଶରେ କ'ଣ ହେଉଛି, ଜାତିରେ କ'ଣ ହେଉଛି, କିଛି ଆମେ ପାରିବାନି ଏଥିରେ, ଭୁଲ ଠିକ୍ରେ କିଛି ବିଚାର କରିହେବନି। ଆଜି ଯେଉଁ ଲୋକ ଠିକ୍ ଲାଗୁଥିବ କାଲି ଭୁଲ ହେବ, କାଲି ଭୁଲ ଲାଗୁଥିବ ଠିକ୍ ଲାଗୁ, ଆମେ ତ ଏଇ ସାଇଡ୍ ଗୁଡ଼ା ଖୋଲି ଖୋଲି ଆମ ମାଇଣ୍ଡଟାକୁ ପୁରା ପାଗଳ କରିଦେବ, ହତାଶ ଲାଗିବ। ସେ ଭୁଲ ଠିକ୍ରେ ବିଚାର ଯେଉଁମାନେ କରନ୍ତି ସେମାନେ ଭବିଷ୍ୟତରେ କୌଣସି ପଥ ପାଆନ୍ତିନି। ଆଉ ପ୍ରାୟତଃ ଭକ୍ତମାନେ ଏଇ ଭକ୍ତି ପଥରେ ଯେଉଁ ଉଦାସୀନ ହେଇକି ଛାଡ଼ି ଦିଅନ୍ତି ବା ଦୂରେଇ ଯାଆନ୍ତି ବା ଏକାକୀ ରହିବା ପାଇଁ ଚାହାନ୍ତି କେବଳ ଏଇ ଜିନିଷ ପାଇଁ, ସେ ବହୁତ ଭୁଲ ଠିକ୍ର ବିଚାରଟାକୁ ମୁଣ୍ଡ ଭିତରେ ଢୁକାନ୍ତି, ଏଇଟା ଠିକ୍, ଏଇଟା ଭୁଲ, ଏଇଟା ହେବା କଥା ନୁହେଁ, ଧର୍ମ ସଂସ୍ଥା ଏଇଟା ବିଦ୍ୟା ଏଇଟା ସେଇଟା ନାଇଁ, ଆମ ମନ ଭିତରେ କୃଷ୍ଣ ରହିବେ, ଭୁଲ ଠିକ୍ଟା ଜଗତର ସବୁବେଳେ ରହିଛି, ରହିବ, ରହିଥିଲା, ଏଇଟା କେବେ, କାରଣ ତିନି ଜଗତର ତିନି ଗୁଣର ଲୋକ ରହିଛନ୍ତି, ଆମେ ତା ବିଷୟରେ କାହିଁକି ଚିନ୍ତା କରିବା, ଆମେ କୃଷ୍ଣ ବିଷୟରେ ଚିନ୍ତା କରିବା। ଏଇ କଥାରେ ମୁଁ କହୁଥିଲି, ଏ ଦୁର୍ଯ୍ୟୋଧନ, ଏ ପାଣ୍ଡବମାନଙ୍କର ଗୁଣ ଏଇଟା ସବୁଠୁ ବେଷ୍ଟ ଗୁଣ ଏଇଟା ଥିଲା, ସେମାନେ ତାଙ୍କ ତାର ଦୁର୍ଯ୍ୟୋଧନ ସାଇଡ୍କୁ ମୁଣ୍ଡ ଭିତରୁ କାଢ଼ୁନଥିଲେ, ଦୁର୍ଯ୍ୟୋଧନ ସବୁବେଳେ ପାଣ୍ଡବ ସାଇଡ୍ଟାକୁ ମୁଣ୍ଡ ଭିତରେ ରଖୁଥିଲା, ସେ ଜଙ୍ଗଲରେ କେଉଁଠି ରହୁଛନ୍ତି, କ'ଣ ଖାଉଛନ୍ତି, କେଉଁଠି କ'ଣ କରୁଛନ୍ତି, ପାଣ୍ଡବମାନେ ବି ରହୁନଥିଲେ। ଦୁର୍ଯ୍ୟୋଧନ କ'ଣ ୟା ଭିତରେ ଯୋଜନା କିଛି କଲାଣି କି, ସେ ଜାଗା ଫାଗା ନେଇଗଲା କି, ରେକର୍ଡ କରିଦେଲା କି, ଯେମିତି ଆମେ ତ ନା କ'ଣ ଅଛି, କାହାକୁ ଧରିଲାଣି କି, କ'ଣ କରିବ କି ମାରିବ କି, ସିଏ ଟୋଟାଲ ସେ ସାଇଡ୍ କାଢ଼ୁନଥିଲେ। ଆମ ଆମର ଆମର ମନ ଭିତରେ କୃଷ୍ଣ ରହିବାର ଅଛି, ସେଥିପାଇଁ କୃଷ୍ଣ ଗୀତା କହୁଛନ୍ତି। ଅର୍ଜୁନଙ୍କୁ କହିଲେ ଦେଖ ଏତେ ବଡ଼ ମହାଭାରତ ଯୁଦ୍ଧ ହବ, ମୁଣ୍ଡରେ ମୁଁ ରହିବି, ଆଉ ସବୁ ପିଲା ଛୁଆ ସ୍ତ୍ରୀ ଗୁରୁ, ସେଥିପାଇଁ ଗୁରୁଙ୍କ ଆଗରେ ଠିଆ କରିଦେବେ, ଆଗେ ଗୁରୁଙ୍କ ଆଗରେ ଠିଆ କରିଦେବେ, କାରଣ ଭଗବାନଙ୍କୁ ଭଲ ପାଇବାର ଅଛି ନା, ଭଲ ପାଇବାର ତ ଅଛି ତୁମକୁ, ଆଉ ସବୁ ଭଲ ପାଇବାଟା ଜଗତରୁ ଭୁଲିବାକୁ ପଡ଼ିବ, ଏଇଟା ପ୍ରଥମ ଅବସ୍ଥାରେ କେବେ ସମ୍ଭବ ନୁହେଁ, ଏଇଟା ସମ୍ଭବ ନୁହେଁ, କେହି ସେମିତି ନୁହନ୍ତି, ଏଇଟା ଗୋଟେ ଲାଷ୍ଟ ଜିନିଷ, କିନ୍ତୁ ଆମର ଭଗବତ ସମ୍ବନ୍ଧରେ ଭଲ ପାଉଛି ଆମେ, ଏଇଟା ଟ୍ରେନିଂ ନହେବ, କିନ୍ତୁ ଜଣେ କେବଳ ଭଗବାନ ଭଲ ପାଇବା ଆଉ ଅନ୍ୟକୁ ଭଲ ପାଇବନି, ସେଥିପାଇଁ କ'ଣ କରିବାକୁ ପଡ଼ିବ ନା, ଯେଉଁମାନେ ଭଗବାନଙ୍କୁ ଭଲ ପାଉଛନ୍ତି ରିଲେଟେଡ୍ ଭଗବାନଙ୍କ ସହିତ, ସେ ତୁମ ସ୍ତ୍ରୀ ଯଦି ଭଗବାନଙ୍କୁ ଭଲ ପାଉଛି ତୁମେ ତାଙ୍କୁ ଭଲ ପାଅ, କାରଣ ଇଣ୍ଡାଇରେକ୍ଟଲି ତୁମେ କୃଷ୍ଣଙ୍କୁ ଭଲ ପାଇଲ, କିନ୍ତୁ ଭଲ ପାଇବାର ପର୍ସନ୍କୁ ଭଲ ପାଏ, ଯିଏ କୃଷ୍ଣଙ୍କୁ ଭଲ ପାଏ ତାକୁ ଭଲ ପାଅ, ଇ ଟ୍ରେନିଂ ପ୍ରଥମେ। ସେଥିପାଇଁ ବହୁତ ସ୍ତ୍ରୀ ପୁତ୍ର କନ୍ୟା ଗୋଟେ ଦୃଷ୍ଟିରେ ବହୁତ ବନ୍ଧନ, ଗୋଟେ ଦୃଷ୍ଟିରେ କିଛି ବନ୍ଧନ ନୁହନ୍ତି। ଭାଗବତର ପ୍ରିୟବ୍ରତଙ୍କ ପ୍ରିୟବ୍ରତଙ୍କ ଚରିତ୍ରରେ ଯେଉଁ ସିଦ୍ଧାନ୍ତ ଦିଆଯାଉଛି, ଗୋଟେ ଦୃଷ୍ଟିରେ ବହୁତ ବନ୍ଧନ, ଗୋଟେ ଦୃଷ୍ଟିରେ କିଛି ବନ୍ଧନ ନୁହନ୍ତି। ବନ୍ଧନ କ'ଣ, ସବୁ ମନର ଆସକ୍ତି ହେଉଛି ବନ୍ଧନ, ନହେଲେ ମୁନି ଋଷିମାନେ କେତେ କେତେ ବିବାହ ହେଇଥିଲେ, ତାଙ୍କ ପାଖରେ ସ୍ତ୍ରୀ ସନ୍ତାନ ସବୁ ରହିଥିଲେ, ତପସ୍ୟା କେମିତି କରୁଥିଲେ, କେମିତି ତପସ୍ୟା, କଶ୍ୟପାଦ ଋଷିମାନେ କେମିତି ତପସ୍ୟା କରୁଥିଲେ, ସ୍ତ୍ରୀ ପୁତ୍ର ଯାହାର ନାହିଁ ତା ମୁଣ୍ଡରେ ସ୍ତ୍ରୀ ବସିଛି, ସେ ନାରୀ ଚିନ୍ତା କରୁଛି, ତାଙ୍କ ଥର ଗଣ୍ଡାନଣ୍ଡା ସ୍ତ୍ରୀ ସେ ଯାଇକି ଦକ୍ଷିଣ ଭାଗବତରେ ସେଥିରେ ଫେରୁଛନ୍ତି ଅଦିତିଙ୍କ ଆଶ୍ରମକୁ, ସମାଧି ଆଗତେ ଚିରାତ, ବହୁତ ଦିନ ପରେ ସମାଧିରୁ ଫେରିଛନ୍ତି, ଗୋଟେ ଜଣେ ଗୃହସ୍ଥ, ସମାଧି ଆଗତେ ଚିରାତ, ସମାଧି ଲଗେଇଛନ୍ତି ମାନେ ସ୍ତ୍ରୀ ହେଇକି ଯାଆନ୍ତିନି, ତାଙ୍କର ଆଶ୍ରମ ଆଶ୍ରମ ଆଗାତ, ତାଙ୍କ ଆଶ୍ରମ ଅଲଗା ଥିଲା, ସେ ଆଶ୍ରମରେ ସମାଧି ଲଗେଇ ବହୁତ ଦିନ ପରେ ଫେରିଛନ୍ତି ଅଦିତିଙ୍କ ଆଶ୍ରମକୁ, ଜଣେ ଗୃହସ୍ଥ। ଆସକ୍ତି ହେଉଛି ମନର କାମ, ମନଟା ହିଁ ସବୁ ପାଗଳାମି କରୁଛି ନା, ବିବାହ ହବା ବିବାହ ନହବା, ଏଇଥିପାଇଁ ଫେଭରେବୁଲ ବିବାହ ନହବାଟା ଥିଲା, ଏଇଥିପାଇଁ ଏଇଟା ଭଲ ବ୍ରହ୍ମଚାରୀ ଜୀବନଟା ଏଇଥିପାଇଁ ଭଲ, ଏଠି ବିଶେଷ ଡାଇରେକ୍ଟ ସଂସ୍ପର୍ଶ ନାହିଁ, କିଛି ନାହିଁ, ତୁମକୁ ଚାନ୍ସ ନାହିଁ ଭୋଗିବା ପାଇଁ, ଚାହିଁଲେ ବି ତୁମକୁ ଭୋଗିବା ପାଇଁ ଚାନ୍ସ ନାହିଁ, ଆଉ ଖାଲି ତ ଭୋଗିବା ପାଇଁ ଚାନ୍ସ ନଥିଲେ ତ ମନ ରହିବନି ନା, ମନର ଗୋଟେ ଟେଷ୍ଟ ଦରକାର, ଭୋଗିବା ପାଇଁ ଚାନ୍ସ ନାହିଁ ପ୍ଲସ୍ ମନ ପାଇଁ ଇନ୍ଦ୍ରିୟମାନଙ୍କ ପାଇଁ ଗୋଟେ ହାୟର ଟେଷ୍ଟ ରଖାହେଇଛି, ଏଇଥିପାଇଁ ଏଠି ଏଇ ଫ୍ୟାସିଲିଟିଟା ଅଛି ବୋଲି ଏଇ ଆଶ୍ରମଟାକୁ ତ୍ୟାଗ ଆଶ୍ରମକୁ ଲୋକ ପ୍ରଶଂସା କରନ୍ତି, ଯେ ତ୍ୟାଗ ଯଦି ସେ ଫ୍ୟାସିଲିଟିଟା ନ ନେଇପାରିଲା ତା ପାଇଁ ବି ସେ ବନ୍ଧନ, ବନ୍ଧନଟା ସବୁବେଳେ ସମସ୍ତଙ୍କ ଏଇ ମନର ବିଷୟ ପ୍ରତି ସମ୍ପର୍କ। ଏଇ ଅର୍ଜୁନ ଦୁର୍ଯ୍ୟୋଧନଙ୍କ କଥାରେ ପଡ଼ିଛି ଯେ ସେମାନେ ଏତେ ପର କଥା, ତାଙ୍କୁ ଉନ୍ନତ ରସ ମିଳୁଥିଲା ନା, ସେଥିପାଇଁ ସେ କହୁଛନ୍ତି କେ ମୟା କେ ମୟା ସହୟୋଦ୍ଧବ୍ୟମ ଅସ୍ମିନ୍ ରଣେ ସମୁଦ୍ଭବ ଅସ୍ମିନ୍ ରଣେ, ଏଇ ଯୁଦ୍ଧରେ କିଏ କିଏ ଆସୁଛନ୍ତି ଉଦ୍ୟମ କରୁଛନ୍ତି ମୋ ଯୁଦ୍ଧ କରିବା ପାଇଁ, ମୁଁ ତାଙ୍କୁ ଦେଖିବା ପାଇଁ ଚାହୁଁଛି। ମୁଁ ସନ୍ଧି କରିବିନି, ଭଗବାନ ଥଟାରେ କହୁଛନ୍ତି କ'ଣ ସନ୍ଧି କରିବେ କି, ଦେଖିବା ନେଇ କ'ଣ କହିଲେଣି, ସର ଉଠେଇକି ଧନ ଉଠେଇକି କହିଲେଣି ମୁଁ ସନ୍ଧି କରିବିନି, ଯୁଦ୍ଧ କରିବି, ଯୋଶ୍ୟବ୍ୟମ ଏଥିପାଇଁ କହିଲେ ମୁଁ ଯୁଦ୍ଧ କରିବି କାହା ସହିତ। ଆଚ୍ଛା 23 ଶ୍ଳୋକ, ଯୋଶ୍ୟମାନମବେକ୍ଷେୟମ ଯଏତତ୍ ଅତ୍ର ସମାଗତା ଧାତରାଷ୍ଟ୍ରସ୍ୟ ଦୁର୍ବୁଦ୍ଧେ ଯୁଦ୍ଧେ ପ୍ରିୟ ଚିକିତ୍ସବ। ଅନୁବାଦ, ଯେଉଁମାନେ ଦୁର୍ବୁଦ୍ଧି ଧୃତରାଷ୍ଟ୍ର ପୁତ୍ରଙ୍କର ଶୁଭକାଂକ୍ଷୀ ସାଜି ଏଟାକୁ ଯୁଦ୍ଧ କରିବାକୁ ଆସିଛନ୍ତି ସେମାନଙ୍କୁ ମୋତେ ଦେଖିବାକୁ ଦିଅନ୍ତୁ। ଭାବାର୍ଥ, ଏହା ଏକ ଉନ୍ମୁକ୍ତ ରହସ୍ୟ ଯେ ଦୁର୍ଯ୍ୟୋଧନ ତାର ପିତା ଧୃତରାଷ୍ଟ୍ରଙ୍କ ସହ କୁପରାମର୍ଶ କରି ପାଣ୍ଡବମାନଙ୍କୁ ରାଜ୍ୟରୁ ଜବରଦସ୍ତି ଦଖଲ ପାଣ୍ଡବମାନଙ୍କ ରାଜ୍ୟକୁ ଜବରଦସ୍ତି ଦଖଲ କରିବାକୁ ଇଚ୍ଛା କରୁଥିଲା। ତେଣୁ ଯେଉଁମାନେ ଦୁର୍ଯ୍ୟୋଧନଙ୍କ ପକ୍ଷରେ ଯୋଗ ଦେଇଥିଲେ ସେମାନେ ନିଶ୍ଚୟ ସେମାନେ ସମସ୍ତେ ଏକ ପ୍ରକୃତି ବିଶିଷ୍ଟ ହୋଇଥିଲେ। ଯୁଦ୍ଧ ଆରମ୍ଭ ହେବା ପୂର୍ବରୁ ସେମାନଙ୍କୁ ଦେଖି ଯେଉଁ ଯୁଦ୍ଧ ଆରମ୍ଭ ହେବା ପୂର୍ବରୁ ସେମାନଙ୍କୁ ଦେଖି ସେମାନେ ସବୁ କିଏ ଜାଣିବା ପାଇଁ ଅର୍ଜୁନ ଇଚ୍ଛା କଲେ, କିନ୍ତୁ ସେମାନଙ୍କ ସହ ସନ୍ଧି ପ୍ରସ୍ତାବ କରିବାର ଇଚ୍ଛା ତାଙ୍କର ନଥିଲା। ଏତେ ସନ୍ଧି କଥା ଟୋଟାଲ ଆସିଛି କି ଶ୍ଳୋକରେ ନାହିଁ, ଏଇ ଶ୍ଳୋକ ଟୀକା ଚକ୍ରବର୍ତ୍ତ ବଳଦେବଙ୍କର ଟୀକା, ତାଙ୍କର ଦେଖିବାର ଉଦ୍ଦେଶ୍ୟ ଥିଲା ଯେ ଅପର ପକ୍ଷକୁ ଦେଖି ମନେ ମନେ ଟିକିଏ କଳନା କରିନେବେ ସେମାନଙ୍କର ବଳ କେତେ। ଯଦିଓ ସେ କଥା ଭଲ ରକମ ଜାଣିଥିଲେ ଯେ ତାଙ୍କ ପକ୍ଷରେ ବିଜୟ ସୁନିଶ୍ଚିତ କାରଣ କୃଷ୍ଣ ତାଙ୍କ ପାଖରେ ଅଛନ୍ତି, ତଥାପି ସେ ଯୁଦ୍ଧ କ୍ଷେତ୍ରରେ ଅପର ପକ୍ଷର ସୈନ୍ୟବଳ କଳନା କରିବାକୁ ଇଚ୍ଛା କଲେ। ଏଠି ଗୋଟିଏ ଶବ୍ଦ ଲାଗିଛନ୍ତି, ସେଇ ବର୍ତ୍ତମାନ ଧୃତରାଷ୍ଟ୍ରଙ୍କର ପୁତ୍ରକୁ ନିନ୍ଦା କରୁଥିଲେ। ଦେଖ ଗୋଟେ ଜୀବର ମୋହ ଆସିଲେ ଭଗବାନ ତାଙ୍କୁ ମୋହର ପକେଇଦେଲେ ନା, ଏଠି କ'ଣ କଲେ, ଧ୍ରାତରାଷ୍ଟ୍ରସ୍ୟ ଦୁର୍ବୁଦ୍ଧେ ଯୁଦ୍ଧ ପ୍ରିୟ ଚିକିତ୍ସା, ଯିଏ ଧୃତରାଷ୍ଟ୍ରଙ୍କର ପୁତ୍ରଙ୍କର ପ୍ରିୟ କରିବା ପାଇଁ ଆସିଛନ୍ତି, ଧ୍ରାତରାଷ୍ଟ୍ରସ୍ୟ ଦୁର୍ବୁଦ୍ଧେ ଧୃତରାଷ୍ଟ୍ରଙ୍କର ପୁତ୍ରକୁ, କାରଣ ଏମାନେ ଧୃତରାଷ୍ଟ୍ରଙ୍କର ଡାକନ୍ତି ମୌନେ ସମ୍ମତି ଲକ୍ଷଣ, ଏଇ ନ୍ୟାୟଟା ତାଙ୍କର ଥିଲା। ପୁଅ ଯାହା କହୁଥିଲା ସେ ହଁ ବି ମାନୁନଥିଲେ ନା ବି କହୁନଥିଲେ, କାରଣ ତାଙ୍କ ଇଚ୍ଛା ଥିଲା ମୋର ପୁତ୍ର ହିଁ ରାଜା ହୁଅନ୍ତୁ, ମୁଁ ତ ଅନ୍ଧ ରାଜା ହେଇପାରିଲିନି, ମୋର ପୁତ୍ର ହିଁ ରାଜା ହୁଅନ୍ତୁ। ଗୋଟିଏ ପୁତ୍ର ପାଇଁ ଏତେ ବଡ଼ ଯୁଦ୍ଧ ହେଲା, ପୁତ୍ର ନୁହେଁ, ପୁତ୍ରଟାକୁ କାଟିଦିଅ, ଦୁର୍ଯ୍ୟୋଧନ ଜାଗାରେ ଗୋଟେ ମୋହକୁ ବସେଇ ଦିଅ, ଜୀବର ଗୋଟିଏ ମୋହ ଜୀବକୁ ନଷ୍ଟ କରିଦେବ। ଦୁର୍ଯ୍ୟୋଧନ ଗୋଟେ ରିପ୍ରେଜେଣ୍ଟ ପ୍ରତିନିଧି ବୋଲି ଧର, ଧୃତରାଷ୍ଟ୍ରଙ୍କ ଭଳି ସେଥିପାଇଁ ବିଦୁର ବହୁ ଚେଷ୍ଟା କରିଥିଲେ, ବିଦୁର ଥିଲା କେବେ ବିନାଶ ହେଇନଥାନ୍ତା କାହାର, ନାଇଁ କେବେ ତାଙ୍କ ବଂଶ ବିନାଶ ହେଇନଥାନ୍ତା, ଦୁର୍ଯ୍ୟୋଧନର ବୁଦ୍ଧି କେବେ ଯୁଦ୍ଧ ଆଡ଼କୁ ଗତି କରିନଥାନ୍ତା। ଯଦି ସୂକ୍ଷ୍ମ ଭାବରେ ଦେଖିବା ଏ ଯୁଦ୍ଧ ଯଦିଓ ଭଗବାନ କୃଷ୍ଣ ଚାହୁଁଥିଲେ କିନ୍ତୁ କରିପାରୁନଥିଲେ, କାହିଁକି ନା ବିଦୁର ରହିଥିଲା, ବିଦୁର ଉପଦେଶ ଦେଉଥିଲେ ନା ସବୁବେଳେ, ବିଦୁର ଯେପର୍ଯ୍ୟନ୍ତ ବୈଷ୍ଣବ ଲାଗିକି ରହିଛନ୍ତି କୃଷ୍ଣ ଆସିକି ଡାଇରେକ୍ଟ ଆଟାକ୍ କରିପାରିବେନି, କେବେ କରିପାରିବେନି। ରାମଜୀ କେତେ ଚେଷ୍ଟା କରିଥିଲେ ବି ରାବଣଙ୍କୁ ମାରିପାରିନଥାନ୍ତି, କେବେ ଚେଷ୍ଟା, କାରଣ ବିଭୀଷଣ ତାଙ୍କ ପାଖରେ ଅଛନ୍ତି ନା, ଭକ୍ତର ଭାଇ, ସେ ସମ୍ବନ୍ଧର ନ କଟିଲା ପର୍ଯ୍ୟନ୍ତ ମାରିପାରିବେନି ତାଙ୍କୁ, ଦୁର୍ଯ୍ୟୋଧନକୁ କେବେ ବି ଭଗବାନ ମାରିନଥାନ୍ତି, କେବେ ବି ମାରିନଥାନ୍ତି, କାହିଁକି ସେ ବିଦୁର କ'ଣ ଡାକୁଥିଲା, ଆଉ ବିଦୁର କକା ହେବେ ନା, କକା କକା ଡାକୁଥିଲା ନା, ସମ୍ବନ୍ଧରେ ଅଛି, ଆଉ ଇଏ ବି ନିଜର ବୋଲି ଭାବୁଛନ୍ତି କିଏ, ଭାଇର ପୁଅ ବୋଲି, କେବେ ବି ଭଗବାନ ମାରିପାରିବେନି, ଶୁଦ୍ଧ ଭକ୍ତର ସମ୍ବନ୍ଧରେ ରହିଛି କାଟିଦେବେ ମାରିଦେବେ, ସେ ସମ୍ବନ୍ଧରେ କାଟିବାର ଅଛି। ଆମର ଯେଉଁ ଜୀବନ ଯେତେ ଆଜି ହୀନ ଦଶା ଜଣେ ଭକ୍ତର, ମାନେ ଯେଉଁ ଯଦି ଅତି ଓଡ଼ିଆ କଞ୍ଚା ଓଡ଼ିଆରେ କୁହାଯାଏ ତାର ଯେତେ ପ୍ରକାର ହୀନ ଦଶାର କାରଣ କ'ଣ, ଏଇଟା ଗୁରୁ ବୈଷ୍ଣବ ସହିତ ସମ୍ବନ୍ଧଟା ଆମର ଦୃଢ଼ ନାହିଁ, ସେଥିପାଇଁ ସବୁ ପ୍ରକାର ପ୍ରୋବ୍ଲେମ। ভগবত যেত পর্যন্ত শুদ্ধ ভক্ত ইসু শাস্ত্রর অত্যন্ত রহস্যপূর্ণ জিনিস। তুমি কেউঠি বে রুহ অযোধ্যা রুহ, বৃন্দাবন রুহ, পুরীরে রুহ, শ্রীক্ষেত্র রুহ, ঘরে রুহ, যেউঠি রুচ রুহ, কিছু অসুবিধা নেই তোমার। জীবনর যেতে প্রকার প্রবলেম আসে, সমস্যা আসে, তার কারণটা এটা বিনাশর যা কুহ সমস্ত প্রকার আমার অশুভকু আগমন এইপাই। রামজি কেবে হলে মারি পারি না থাকে কাহকু, সে যাই থাকে সব প্রকার চেষ্টা করে থাকে কিন্তু মারি পারি না থাকে, কারণ এটা পুরো স্বাস্থ্য বিরুদ্ধ হয়ে যাই থা। কাই কি অনেক বিভীষণ, বিভীষণ শুদ্ধ ভক্ত, সে ভাই বলে ডাকুছেন, তাঁর সেবক অনেক, সেই যেটা খসিলা কি বিভীষণ যেটা খসিগাল আরম্ভ হয়ে গেল তার তার খারাপ বেড়া আসল আঙ্কর সে অবস্থা কার বিদুরঙ্কর। যদিও ভগবানঙ্কর বহু দিনর ইচ্ছা কিন্তু বিদুর সবুলে দুর্যোধন বুঝাউছেন না নিজের বলে গ্রহণ করছেন, যেতলে বিদুরকে ছাড় দেলে কি দুর্যোধন অপমান করেদেলে, শুদ্ধ ভক্ত অপমান করেদেলে, বৈষ্ণবরা লাগিগাল সরিগাল আরম্ভ হয়ে গেল। এত বড় যদি আমার বৈষ্ণব, এটা আমার বৈষ্ণব দর্শন, আমি রামায়ণ মহাভারত দৃষ্টিরে কইবে না, আমার বৈষ্ণব দর্শন দৃষ্টিরে এটা কহবা। ভগবান পুরা সে নেই লঙ্কার ঠিয়া হয়ে হইনথা কাম, কারণ কেবে হলে জন শুদ্ধ ভক্ত যা নিজের করেছি তা কেবে দুঃখ দেবেনি, কেবে দেবেনি। হিরণ্যকশিপু কেবে বি মারু নথান্তা ভগবান, এটা সিদ্ধান্ত কে পচারিব না, এটা কেমনি মন মন কৌছেন, এটা সিদ্ধান্ত ভাগবত সিদ্ধান্ত, ভগবান দেবতা মানুষ পুরো সিদ্ধা কেদেলে। যদা দেবীষু গোষু বিপ্রেষু সাধুষু, সে শ্লোকর কহিলে না ধর্মী মহেশু আশু বিনশ্যতি, যে এই মানুষ বিরোধ করে তার শীঘ্র বিনাশ হয়ে যায়। যথা দেবেশু বেদেশু গোষু বিপ্রসু সাধুষু ময়ী ধর্মে চ আশু বিনশ্যতি, এই মানুষ যে মানে কম করতে দ্বেষ করেন তা বিনাশ হয়ে যাব। দেবেশু বেদেশু দেবকু দেবতাঙ্গু বেদঙ্গু গোষু গোমাতাঙ্গু বিপ্রেষু ব্রাহ্মণঙ্কু সাধুষু সাধুমানঙ্কু ময়ী ধর্মে ধর্মকু আউ মতে সে আশু বিনশ্যতি, দেবতা মানে কহিলে সে তো সবু করুছে, হিরণ্যকশিপু আপনার যা যা জিনিস কহিলে সবু করুছে, আপনার দ্বেষ করুছে, ধর্মকে দ্বেষ করুছে, ব্রাহ্মণকে দ্বেষ করুছে, গোমাতাকে দ্বেষ করুছে, আমকে দ্বেষ করছে, বেদকে দ্বেষ করুছে, সে কিন্তু করবে নাই নাই, সে দোষ কলে তার গোটে ইষ্টর হয়েছেন না কি ব্রহ্মা, ব্রহ্মাঙ্কু সে ব্রহ্মাঙ্ক দূর বর নিয়ে এসেছে, তাঙ্ক ইষ্ট মানি নিয়েছি, সে রিলেশনটা কাটিয়া পড়ব, সে রিলেশন কটিবনি, কারণ তাঙ্ক কতুর বর পাইছি, ব্রহ্মা পুঁ কেছেন জিত হম দ্বিতীনন্দন, হে দ্বিতীনন্দন তোমার তপস্যার মু সমসত দিব্য সত সমা শহে দিব্য বর্ষ তুমি জল আহার করি। ব্রহ্মাজী বহু বড় লোক না, বড় লোক মানে ছোট গুণরে প্রসন্ন হতে, বড় লোক মানে ভগবান আমার ছোট গুণরে প্রসন্ন হবে না, আমি কোণ বড় হওয়া ইচ্ছা যে বলে মরুছে, বড় সাধু হইমি, বড় জিনিস করিমি, বড়টা হবি, সেইপাই মরুছে, হরিণ হওয়ার কারণটা এটা, ভগবান ছোটরে প্রসন্ন হতে, যেমন ভগবান সব পাইছেন সে ছোট ছোট কার্যে ভগবান, মানে ভগবান বড় লোক না, ছোট জিনিস দেখতে হবে খুশি হয়ে যাবে। ব্রহ্মাজী বহুত বড় মহান বৈষ্ণব না, সে হিরণ্যকশিপুর জাতি পাতি স্বভাব কেতে কোণ মর্ডর করছি, কোর্ট কোণ করছি, কেতে উৎপাত কিছু দেখিলে, কেবল দেখলে তপ গুণটা, কে জিত হম দিতি নন্দন, তুমি তো জিতি নিয়ে গেল, পুরো জিতি নিয়ে গেল, সি বর মাগি না বর, ইয়ে কহিলে ওল্টা, ই গোটিয়ে স্থান, গোটিয়ে স্থান যেটি দেবতা আসি নিজে কৌছেন কোণ তোমার বর দরকার, সে কিছু কৌ না, মানে কি সত শহে দেব বর্ষ এমনি জলপান ন করি রহব, তো খুশি হয়ে গেলে অকপট, ব্রহ্মা মিছ কুহতি সমস্ত মিছ কুহতি, ব্রহ্মা মিছ কুহতি কারণ সত্য লোক রয়েছে না, আর ভগবানের তেন ব্রহ্ম হৃদয় ভগবানের পুরা রিপ্রেজেন্টেটিভ, সে মিছ কথা কৌ না সত্য কথা, পুরো খুশি রয়েছে ভগবান কেমন তা মারিদেবে, ভগবান কিন্তু প্রবচন দিয়ে দেলে দেবতা মানুষ, যথা দেবীষু বেদেশু শিশু লোক কেদেলে, দেবতা মানে ডাউট কলে, তাহলে আপনার যেটা কৌছেন সেটা ঠিক নয়, সে তো সব করুছি কে না, নির্বিরায় প্রশান্তায় সুসুতায় মহাত্মনে প্রহাদ দ্রোহাদ, যদা প্রহাদ দ্রোহাদ হনিষ পিবরোজিতম, ভগবান গোটিয়ে শর্ত দেলে, কে কেবে বি হিরণ্যকশিপু মারি পারিবেনি কি, সে সব কলে এই কাম করুছি তাকে মারিবেনি কেবে হিরণ্যকশিপু, কেবল গোটিয়ে জিনিস আছে, যথা সরি କ'ଣ କହୁଥିଲେ ଆରମ୍ଭଟା, ନିର୍ବେରାୟ ପ୍ରଶାନ୍ତାୟ ସୁସୁତାୟ ମହାତ୍ମନେ, ଭଗବାନ ଏତିକି ବିଶେଷଣ ପ୍ରହ୍ଲାଦରେ ଦେଉଛନ୍ତି। ଭଗବାନ ତାଙ୍କ ଭଗବାନ ଆସିଥିଲେ ନା, ନିର୍ବେରାୟ ପ୍ରହ୍ଲାଦ କେବେ ବି ହିରଣ୍ୟକଶିପୁ ଶତ୍ରୁ ବୋଲି ଭାବୁନାହାନ୍ତି, କି କାହାକୁ ନା, ଆମର କେହି ଶତ୍ରୁ ନାହାନ୍ତି। ଆଗେ ଶତ୍ରୁ ମିତ୍ର ଉପରକୁ ଯା, କେହି ଶତ୍ରୁ ନାହାନ୍ତି। ଶତ୍ରୁ କ'ଣ, ଏଇଟା ସବୁ ମନର ଭାବନା। ନିର୍ବେରାୟ ପ୍ରଶାନ୍ତାୟ ସୁସୁତାୟ ନିଜର ପୁତ୍ର ମହାତ୍ମାନେ, ଭଗବାନ ନିଜ ମୁଖରେ କହିଛନ୍ତି ଏଇଟା ଦେବତାମାନଙ୍କୁ, ମହାତ୍ମା ନିଜର ପୁତ୍ର ଯିଏକି କାହାକୁ ବୈର କରନ୍ତି ନା, ଆଉ ଭାରି ପ୍ରଶାନ୍ତ। ପ୍ରହାଦାୟ ଯଦା ଦ୍ରୋହେ ଧନିଷ୍ୟ ପିବରଜିତମ, ସେ ବର ବ୍ରହ୍ମାଙ୍କର ବର ପାଇଥିଲେ ମୁଁ ତାକୁ ମାରିବି। କେତେବେଳେ ନା, ପ୍ରହ୍ଲାଦର ବିଶେଷଣ କହି କହିଲେ, ଯଦା ଦ୍ରୋହେ, ପ୍ରହ୍ଲାଦକୁ ଯେତେବେଳେ ଦ୍ରୋହ ଆଚରଣ କରେ, ଯଦି ହିରଣ୍ୟ କଶିପୁ ପ୍ରହ୍ଲାଦ ଦେହରେ ହାତ ଲଗେଇ ନଥାନ୍ତା, ଜୀବନ ସାରା ଅମର ହେଇକି ଏବେ ବି ଥାନ୍ତା, ରାବଣ ଏବେ ବି ଥାନ୍ତା, ବିଭୀଷଣ ପାଦରୁ ପଦାଘାତ କରି ତାକୁ ନତଡ଼ିଥାନ୍ତା, ଦୁର୍ଯ୍ୟୋଧନ ଆଜି ବି ସେଭଳି ରାଜକୁମାର ହେଇକି ରହିଥାନ୍ତା ଯଦି ବିଦୁର ତାକୁ ତ୍ୟାଗ ନ କରିଥାନ୍ତେ। ବିଦୁରଙ୍କୁ ଗାଳି ଦେଲାବେଳେ ବିଦୁର ତ୍ୟାଗ କରି ପଳେଇ ଆସିଲେ, ଆସିଗଲା ଆମନ୍ତ୍ରଣ, ଆସିଗଲା ମୃତକୁ। ସୁଧଭକ୍ତଙ୍କର ଆଶ୍ରୟରେ ଯେତେ ଦୋଷୀ ହେଲେ ବି ତାଙ୍କୁ ସେ ସୁଧଭକ୍ତ ରଖିଛନ୍ତି, ମାନେ ସେ ଛତ୍ର ଛାୟା ତଳେ ରହିଛି। ତୁମେ ତାହେଲେ ଛାଡ଼ିଦବ, ଛାଡ଼ିଛି କିଏ, ଛାଡ଼ିଲା କି ବିଭୀଷଣ ଛାଡ଼ିକି ପଳେଇଲେ କି, ବିଦୁର ଛାଡ଼ିକି ପଳେଇଲେ କି, ପ୍ରହ୍ଲାଦ ଛାଡ଼ିକି ପଳେଇଲେ କି? ପ୍ରହ୍ଲାଦ ତ ଯାଉନଥିଲେ ନା, ପ୍ରହ୍ଲାଦ କାହିଁକି ଛାଡ଼ିକି ଯାଉନଥିଲେ? ସେ ବି ତାଙ୍କର ବି ଆଶା ଥିଲା କିଛି ନହେଲେ ମୋ ପିତାର କିଛି ପରିବର୍ତ୍ତନ ହଉ, ନହେଲେ ସେ ତ ପଳେଇଥାନ୍ତେ ଅନ୍ୟ ସ୍ଥାନ, ମାମୁଁରୁ ଯାଇପାରିବେନି ନା, କୋଉଠି ଯାଇପାରିବେନି ନା, ଜଙ୍ଗଲକୁ ଯାଇପାରିବେନି ନାଇଁ। ଶୁଦ୍ଧଭକ୍ତ ଜାଣନ୍ତି, ଯେମିତି ବିଭୀଷଣ ଜାଣନ୍ତି ରାବଣ ଦୋଷୀ, କିନ୍ତୁ ସେ ସାନ ଭାଇ ହେଇକି ବି ତାଙ୍କୁ ଅଟକେଇକି ରଖିଥିଲେ, କାଳେ କେବେ ପରିବର୍ତ୍ତନ ହବ, ଇଏ ଛାଡ଼ିଦେଲେ ନା ଆଉ ଆମକୁ ଭଗବାନ, ଆମେ ଭଗବାନଙ୍କୁ ଛାଡ଼ୁନେ, ସରି ଭଗବାନ ଆମକୁ ଛାଡ଼ୁନାହାନ୍ତି, ଗୁରୁ ଆମକୁ ଛାଡ଼ୁନାହାନ୍ତି, ଆମେ ଛାଡ଼ିକି ପଳେଇ ଆସୁଛି, ଆମେ ଛାଡ଼ିଦେଉଛି। ଜୀବର ଦୋଷ ଅଛି, ଦୁର୍ବଳତା ଅଛି, ଭଗବାନ ଜାଣନ୍ତି। ଆସିଟା ହେଲା ଯେତେବେଳେ ତୁମେ ସାଧୁଗୁରୁଙ୍କୁ ଛାଡ଼ିଲ, ଆସିଗଲା ତୁମର, ସେ ଛାଡ଼ିଦେଇ ଚାଲିଲେ ତୁମକୁ ଆଉ କ'ଣ, ତାପରେ ତୁମେ ଅନାଥ ହେଇଯିବ ଆଉ। ସେନେ ସେ ଲେଖିଲେ ନା, ଆଶ୍ରୟ ଲୟ ଭଜେ ତାତେ କୃଷ୍ଣ ନାହିଁ ତେଜେ, ଆର ସବୁ ମରେ ଅକାରଣ, ବିନାଶ ହେଇଯିବ। ତାପରେ ଏବେ ଆସିକି ପହଞ୍ଚିଲା ଆଉ କ'ଣ କରିବ, ଦୁର୍ବୁଦ୍ଧ ସେଥିପାଇଁ କହିଲେ, ଦୁର୍ବୁଦ୍ଧେ ଧ୍ରାତରାଷ୍ଟ୍ର ସିଏ ଦୁର୍ବୁଦ୍ଧେ ଯୁଦ୍ଧେ ପ୍ରିୟ ଚିକିତ୍ସା, ଯୁଦ୍ଧରେ ଯିଏ ଚେଷ୍ଟା କରୁଛନ୍ତି ଧୃତରାଷ୍ଟ୍ରଙ୍କର ପୁତ୍ରକୁ ବା ଧୃତରାଷ୍ଟ୍ରଙ୍କର ବଂଶଧରମାନଙ୍କୁ ସାହାଯ୍ୟ କରିଛନ୍ତି ତାଙ୍କର ପ୍ରିୟ ପାଇଁ, ମୁଁ ସେମାନଙ୍କୁ ଦେଖିବି। ଆଉ ଧୃତରାଷ୍ଟ୍ର ଏଇ ମୌନ ସମ୍ମତି ଲକ୍ଷଣ ନ୍ୟାୟରେ ସେ ପୁତ୍ରକୁ ପୁରା ସପୋର୍ଟ କରୁଥିଲେ। ଏ ମୋହଟା ବହୁତ, ଦେହ ସମ୍ପର୍କଟା ବହୁତ ବଡ଼ କଷ୍ଟ, ସେଥିପାଇଁ ସାଧୁମାନଙ୍କର ତାଙ୍କର କିଛି ଭଜନ ହଉ ବା ନ ହଉ, ପ୍ରଥମେ ବଡ ରିଲେସନସିପ୍ ଗୁଡ଼ାକ ସବୁ କାଟିବାକୁ ପଡ଼େ, ଦେହ ସମ୍ପର୍କଟାକୁ ଯେତେ କାଟିବ ଭଲ ସାଧୁଙ୍କ ପାଇଁ, ନିଜର ତ ଭଜନ ହଉନି, ପୁଣି ଗୋଟେ ମଝିରା ଗୋଟେ ହୁକ କାହିଁକି ରଖିବାକୁ ଯିବ, କାହିଁକି କ'ଣ ଦରକାର ଅଛି, ସମସ୍ତେ ନିଜ ନିଜର କର୍ମଫଳ ଭୋଗୁଛନ୍ତି। ସମ୍ପର୍କ ରହିଲା ମାନେ ଟିକେ ମୋହ ଆସିବ, ଆସିବ ହିଁ ଆସିବ, ନିଜର ଗୋଟେ ଗୋଟେ ଜ୍ଞାନ ଆସିବ, ଆଉ ସେ ନିଜର ଜ୍ଞାନଟା ହିଁ ହେଉଛି ଗୋଟେ କୃଷ୍ଣ କେମିତି ନିଜର ହେବେ। ଆମ ମନ ଭିତରେ କେହି ବି ନିଜର ଥିଲେ କୃଷ୍ଣ କେବେ ନିଜର ହେବେନି, ଗୁରୁ କେବେ ନିଜର ହେବେ, ଆଉ ପର କେହି ନୁହନ୍ତି କିନ୍ତୁ ନିଜର କେହି ନୁହନ୍ତି, ସମସ୍ତେ କୃଷ୍ଣଙ୍କର, ସମସ୍ତେ କୃଷ୍ଣଙ୍କର। ସେଇ ଦୃଷ୍ଟିରୁ ତ ଭଲ ପାଇଲେ କିଛି ଅସୁବିଧା ନାହିଁ, ଏଇଟା ବହୁତ ହାୟର କନସିୟସ, ବହୁତ ବଡ଼ ଚେତନା, ସମସ୍ତେ ଭଗବାନଙ୍କର, ମୋ ସ୍ତ୍ରୀ ପୁତ୍ର କନ୍ୟା ସମସ୍ତେ ଭଗବାନଙ୍କର, ଏଇ ଚେତନା ରହିଲେ କିଛି ଅସୁବିଧା ନାହିଁ। ତେଣୁ ଧାତରାଷ୍ଟ୍ରସ୍ୟ ଦୁର୍ବୁଦ୍ଧି ଯୁଦ୍ଧେ ପ୍ରିୟ ଚିକିତ୍ସକ, ପ୍ରଭୁପାଦ ଏଠି ତାତ୍ପର୍ଯ୍ୟ ଗୋଟେ ବହୁତ ସୁନ୍ଦର କଥା ଲେଖିଛନ୍ତି, ଏଠି ଯେଉଁମାନେ ଦୁର୍ଯ୍ୟୋଧନ ପକ୍ଷରେ ଯୋଗ ଦେଇଥିଲେ ସେମାନେ ନିଶ୍ଚିତ ସମସ୍ତେ ଏକ ପ୍ରକୃତି ବିଶିଷ୍ଟ ହୋଇଥିଲେ। ଯୁଦ୍ଧ ଆରମ୍ଭ ହେବା ପୂର୍ବରୁ ସେମାନଙ୍କୁ ଦେଖି ସେମାନେ ସବୁ କିଏ ଜାଣିବା ପାଇଁ ଅର୍ଜୁନ ଇଚ୍ଛା କଲେ, ତା ଅର୍ଥ କ'ଣ, ଯାହା ପୂର୍ବରୁ ଆମେ ଆଲୋଚନା କରୁଥିଲୁ, ଦୁର୍ଯ୍ୟୋଧନ କେବେ, ଅର୍ଜୁନ କେବେ ବି ବା ପାଣ୍ଡବମାନେ କେବେ ବି ଇଚ୍ଛା କରୁନାହାନ୍ତି ଯେ କିଏ କିଏ ଆସିଲେଣି ଦେଖିବା ଟିକେ ଖବର ନେଲ, କିଏ କିଏ ତା ପଟରେ ଗଲେଣି, ନାଇଁ ଅର୍ଜୁନ ଜାଣନ୍ତିନି କେଉଁ କେଉଁ ମାନେ ଯୁଦ୍ଧ କରିବା ପାଇଁ ଆସିଛନ୍ତି, ପ୍ରଥମ ଥର ପାଇଁ ଦେଖିବା ପାଇଁ ସେମାନେ ଇଚ୍ଛା କରୁଛନ୍ତି, କିଏ ମୟା ସହ ଯୁଦ୍ଧବ୍ୟ ରଖ। ତ ତା ମାନେ ଯଦି ବୈଷ୍ଣବ ତତ୍ତ୍ୱ ଧରାଯିବ, ବୈଷ୍ଣବ ତତ୍ତ୍ୱଟା ଏତିକି ରହିଲା ଯେ ସେମାନେ କେତେ ସରଳ ଥିଲେ, ଗୋଟେ ଯୁଦ୍ଧ ହେବାକୁ ଯାଉଛି ସେମାନେ କେବେ ବି ଗୁପ୍ତଚର ଦ୍ୱାରା ସଂଗ୍ରହ କରିନାହାନ୍ତି, କ'ଣ ଖବର ସଂଗ୍ରହ କରୁନାହାନ୍ତି ଯେ କେଉଁ କେଉଁ ମାନେ ତାଙ୍କ ପକ୍ଷରେ ଯୋଗ ଦେଲେ, କ'ଣ କଲେ, କଲଫ୍ରେକ୍ଟ ଗୋଟେ ଇଂଲିଶର ଶବ୍ଦ ରହିଛି, କଲଫ୍ରେକ୍ଟ ମାଇଣ୍ଡ, ଏଇଟା ଭକ୍ତିରେ ପୁରା ଖତରନାକ ଜିନିଷ, ସବୁ ଜିନିଷ କେବେ ରହିବା ଉଚିତ, କିଏ କ'ଣ କରୁଛି ଗୋଟେ ସବୁବେଳେ ତାର ବିଷୟରେ ସବୁବେଳେ ଲାଗିକି ରହିବା, କେଉଁ ମନ୍ଦିରରେ କ'ଣ ହେଉଛି, କେଉଁଠି କିଏ ଭକ୍ତ କ'ଣ କରୁଛି, ଏଇଟା କ'ଣ ଆବଶ୍ୟକ ଅଛି, ଆମ କୃଷ୍ଣଙ୍କୁ ଚିନ୍ତା କରିବାକୁ ପଡ଼ିବ, ନିଜର ସେବା କରିବାକୁ ପଡ଼ିବ, ଭଜନ କରିବାକୁ ପଡ଼ିବ, ଗୁରୁଙ୍କର ଆଦେଶ ପାଳନ କରିବାକୁ ପଡ଼ିବ, ଭଗବାନ ମହାପ୍ରଭୁ ଚିନ୍ତନ କରିବାକୁ ପଡ଼ିବ, ଗୋଟେ ଏତେ ବଡ଼ ସମ୍ପତ୍ତି ଭଗବାନ ଦେଇଦେଇଛନ୍ତି, ପ୍ରଭୁପାଦଙ୍କର କୃପା ମହାପ୍ରଭୁ ଆଣିକି ଛାଡ଼ି ଦେଇଛନ୍ତି, ଯେଉଁଠି ଯିବ ପାଇଁ ଏନ୍ଗେଜମେଣ୍ଟ ଲୋକ କ'ଣ କରିବେ କ'ଣ କରିବେ ହଉଥିଲା, କ'ଣ କରି ଲୋକମାନେ ଏଇ ଯେଉଁ ଧାନ, ଏଇ ଯେଉଁ ଧାନ କ'ଣ ଏଇଟା ବର୍ତ୍ତମାନ ଧାନ ଏଇ ଚାଷ କରିବେ, ଚାଷ ତାଙ୍କର କେତେ ମାସ ଖଣ୍ଡେ ଲାଗେ, ତଳା ପକେଇ ଦିଏ, ତଳା ପକେଇ ଦିଏ କ'ଣ କରିବେ, ଆଗରୁ ହଳ ତଳା ପକେଇ ଦେଉଥିଲେ, ଏଣେ ହଳ ଥିଲା ହଳ କରୁଥିଲେ, ତାପରେ ଧାନ ଧାନ ରୋଇଦେଲେ, ତାପରେ କ'ଣ କରିବେ, ଧାନ ସବୁ ବୁଣି ଦେଉଥିଲେ, ବାଛିବା ତାଙ୍କ କାମ ପରେ ତିନି ମାସ ବସିବେ ନା, ଆଉ ବସିକି ଲୋକ କ'ଣ କରିବେ ବୋଲି କହି କ'ଣ ତାସ ଖେଳେ, ସେ ଲଡ଼ୁ ଖେଳେ, ସେ ଯେଉଁ କ'ଣ ଏଇଟା ଆମର ଲୁଡ଼ୁ ଖେଳେ, ଆଉ ସେ ଯେଉଁ ପପସା ଖେଳେ, କ'ଣ କରିବା ଭାଇ ଆଉ କ'ଣ କାମ ଅଛି, ଏମିତି ଲୋକ କୁହନ୍ତି, ମଣିଷକୁ ଗୋଟେ ଏନ୍ଗେଜମେଣ୍ଟ ନଥିଲା, ପ୍ରଭୁ ପାଇଁ କହନ୍ତି ଗୋଟେ ଟାୟାର୍ଡ କୃଷ୍ଣ କନସିଷ୍ଟେନ୍ସିରେ ଟାୟାର୍ଡ ନାହିଁ, ଟାୟାର୍ଡନେସ୍ ଆମକୁ ଗୋଟେ କ୍ଲାନ୍ତ ଲାଗିବନି, ସବୁଦିନ କ'ଣ ସେ ରୋଷେଇ କରିବି, ସବୁଦିନ କ'ଣ ସେ ପୂଜା କରିବି, ସବୁଦିନ କ'ଣ ନାହିଁ, ଏଇଟା ଗୋଟେ ଫୁଲ୍ ଏନ୍ଗେଜମେଣ୍ଟ ଲାଇଫ୍, ଆଉ ଏଥିରେ ଆନନ୍ଦ ରହିଛି, ଆଉ ସବୁଠୁ ବଡ଼ ଜିନିଷ ଆମକୁ ଏନ୍ଗେଜମେଣ୍ଟ ଭଗବାନଙ୍କର ନାମ କରିବା ପାଇଁ ମାଳା, ହରେ କୃଷ୍ଣ 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 ହରେ ହରେ, ହରେ ରାମ 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 ହରେ ହରେ, ଯାହାର ଯେମିତି ରୁଚି, ନାମ କରିବା ପାଇଁ, ଜପ କରିବା ପାଇଁ, କୀର୍ତ୍ତନ କରିବା ପାଇଁ, ଶ୍ରଦ୍ଧା କରିବା ପାଇଁ, ସେବା କରିବା ପାଇଁ, ଯାହାର ଯେମିତି ପୁରା ଏନ୍ଗେଜମେଣ୍ଟ, ପୁରା ଏନ୍ଗେଜମେଣ୍ଟ ରହିଛି, ସ୍ପିରିଚୁଆଲ ଏନ୍ଗେଜମେଣ୍ଟ ନଥିଲା, ଗୀତା ଥିଲେ ଭାଗବତ ଥିଲେ, ଇଏ ହେଉଛି ବୈଷ୍ଣବଙ୍କର ଆଶୀର୍ବାଦ, ଲୋକ ପ୍ରବଚନ ଯାଉଥିଲେ ସାତ ଦିନ ଭାଗବତ କଥା ଶୁଣି ଦେଉଥିଲେ, ଯେଉଁ ଭାଗବତ ସବୁ ହେଉଥିଲା, ତାପରେ ତାଙ୍କର ଆସିବେ ତାଙ୍କର କ'ଣ କରିବେ, ତାଙ୍କର ତାଙ୍କ ଧାନ ଚାଷ କଲା, ତାଙ୍କର ଯିଏ ଯାହା ବିଜନେସ୍ କଲା ଶୋଇଲା, ତାପରେ ତାଙ୍କ ରାସ୍ତାରେ ସେ ରହୁଥିଲେ, କେହି ଗୀତା ପଢ଼ିକି ଜାଣିନଥିଲେ ଯେ ଗୀତା ପଢ଼ିଲେ ଜପ କରିବାକୁ ପଡ଼େ, ଭୋଗ 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 ଲଗେଇ ଖାଇବାକୁ ପଡ଼ିବ, ଭଗବାନଙ୍କୁ ଭକ୍ତି କରିବାକୁ ପଡ଼ିବ, ଠାକୁର ପୂଜା କରିବାକୁ ପଡ଼ିବ, ସେବା ପୂଜା, ଯେଉଁ ଯେଉଁ ବୈଷ୍ଣବ ନିୟମ ଗୁଡ଼ା ନଥିଲା, ଭାରତବର୍ଷରେ ଗୋଟେ ସାଧାରଣ ଲୋକମାନଙ୍କର ଏ ଆଇଡ଼ିଆ ବି ନଥିଲା, ଭାରତବର୍ଷରେ ନଥିଲା, ବିଦେଶକୁ ତ ଛାଡ଼, ଏସବୁ ବୈଷ୍ଣବ ଦୟାର ପ୍ରଭୁପାଦଙ୍କ ଦୟାର ସବୁ ଲୋକ ଜାଣୁଛନ୍ତି ନା, ଆଉ ଗୀତା ପଢ଼ିବା ହଁ ଠିକ୍ ଅଛି, ଗୀତା ପଢ଼ିଦେଲେ ତାଙ୍କର ରଖିଥିଲେ, ତାପରେ ଏନ୍ଗେଜମେଣ୍ଟ କ'ଣ କାହାକୁ କିଛି ନାହିଁ, ଆଉ ସ୍ପିରିଚୁଆଲ ଏନ୍ଗେଜମେଣ୍ଟ ଲୋକଙ୍କର କିଛି ନଥିଲା, ଗୀତା ପଢ଼ୁନଥିଲେ ତା ମାନେ ନାହିଁ, ଗୀତା ପଢ଼ୁଥିଲେ ଲୋକ ପଢ଼ିଦେଲେ ତାପରେ ରଖିଦେଲେ, ଆଉ ସ୍ପିରିଚୁଆଲ ଏନ୍ଗେଜମେଣ୍ଟ କ'ଣ ଜାଣିନଥିଲେ, ଭକ୍ତ ବା କେମିତି କେମିତି ଭକ୍ତ ହେବାକୁ ପଡ଼େ, ଭକ୍ତ ଶବ୍ଦ ନଥିଲା, ଭକ୍ତି ନଥିଲା, ଲୋକ ଗୀତା ପଢ଼ୁଥିଲେ, ଭାଗବତ ପଢ଼ୁଥିଲେ, ମନ୍ଦିରକୁ ଯାଉଥିଲେ, ଗାଁ ମନ୍ଦିର ଥିଲା, ଜଣେ ଭକ୍ତ ହେବାକୁ ପଡ଼ିବ, ଭକ୍ତି କରିବାକୁ ପଡ଼ିବ, ଭକ୍ତିରା ଜୀବନର ଲକ୍ଷ୍ୟ, ଗୀତା ପ୍ରବଚନ ବହୁତ ଥିଲେ, ବହୁତ ଗୀତା ଲେଖା ହେଇଥିଲା, ବିଦେଶ ବହୁତ ଲୋକ ଯାଇଥିଲେ, ଭାରତରେ ବହୁତ ସାଧୁ ସନ୍ତ ଥିଲେ, କିନ୍ତୁ ଭକ୍ତି କରିବାକୁ ପଡ଼ିବ, ଭକ୍ତ ହେବାକୁ ପଡ଼ିବ, ଏଇଭଳି କରିବାକୁ ପଡ଼ିବ, ଏଇଟା କି ଶିଖିନଥିଲେ, ଏଇଟା କି ଶିଖିନଥିଲେ, ଆଉ ଯିଏ ଯିଏ ଭକ୍ତି କରୁଥିଲେ ଆଗରୁ କେମିତି ଭକ୍ତି କରୁଥିଲେ, କେମିତି କରନ୍ତି ବାବୁଲାବୁ, ତମ ଗାଁରେ ଭକ୍ତ କିଏ ଥିଲେ ନା ନାହିଁ ଆଗରୁ, କ'ଣ ନଥିଲା, ନଥିଲା ତମ ଗାଁର ମହାପ୍ରଭୁଙ୍କର ସେ ମନ୍ଦିର କେମିତି ହେଇଛି, 60-70 ଏକର ଜମି କେମିତି ଲୋକ ଦେଇଛନ୍ତି, ଭକ୍ତ ଥିଲେ, ଭକ୍ତ ଥିଲା କ'ଣ, ତା ସେ ମନମନ ମନମନ କିଆ ଭକ୍ତ ସବୁ, ତା ମନକୁ ଯେତେବେଳେ ଆସିଲା ସେ ତାଙ୍କର ସେ ଠାକୁର ଦୋଳ ହବ, ତାଙ୍କ ଧୋତି ଫୋତି ପିନ୍ଧିକି ଭାରି ପଡ଼ିବେ, ସବୁ ଚନ୍ଦନ ଫନ୍ଦନ ଲଗେଇକି ଯିଏ ବଡ଼ ବଡ଼ ଭକ୍ତ, ତାପରେ ସହିଲା ଠାକୁର କାନ୍ଦରୁ ଓହ୍ଲେଇଗଲେ, ବାସ୍ ପୁଣି ସିଗାରେଟ୍ ଖାଇଲେ, ସେ ମନକୁ ମନେ ଆଉ କୀର୍ତ୍ତନ ହେଲା, ଦେଖ କୀର୍ତ୍ତନ ବେଳକୁ ଧୋତି ଫୋତି ପିନ୍ଧିକି ଚାଲିଗଲେ, ଦେଖ କୀର୍ତ୍ତନ ଗାଇବେ ଯେମିତି, ତୁମେ ଦେଖ ଇଏ ପୁରା ବଡ଼ ଭକ୍ତ, ତାପରେ କୀର୍ତ୍ତନ ସରିଲା ପୁଣି ସେ ମାଟିଗୁଡ଼, ସେ ଭକ୍ତି କେମିତି କରିବାକୁ ପଡ଼େ ଏଇଟା ଜାଣିନଥିଲେ, ଭାରତବର୍ଷର ଲୋକ ଜାଣିନଥିଲେ, ପ୍ରଭୁପାଦ କାହିଁକି ମହାନ, ଏଇଥିପାଇଁ ମହାନ, ମାନେ ସରଳ ଜୀବନରେ ଥିବା ଲୋକ ଭକ୍ତି କରିବା ଜାଣିନଥିଲେ, ବର୍ତ୍ତମାନ ଶିକ୍ଷିତ ଯାହା କୁହନ୍ତି ଅତି ଉଗ୍ର ଯେଉଁ ଆଧୁନିକବାଦରେ ଯୁବକମାନେ ବର୍ତ୍ତମାନ ସେ ଭକ୍ତି କରିବା ଶିଖୁଛନ୍ତି, ଏଇଟା ବୈଷ୍ଣବର ଦୟା। କେମିତି ଏହା ମନ ଇନ୍ଦ୍ରିୟ ଜୀବନ ଏହା ସହିତ ସମ୍ପର୍କ ରହିଛି, ଗୀତାର ଭାଗବତର ହରିନାମର ଭକ୍ତିର ଅବଦାନ ନା। ଆଉ ଲୋକ ତ ଆଗରୁ ବହୁତ ପ୍ରବଚନ ଶୁଣିଛନ୍ତି, ବହୁତ ଗୀତା ପଢ଼ିଛନ୍ତି, ଗୀତା ଭାଗବତ ସବୁ ଜାଣିଛନ୍ତି, କିନ୍ତୁ ଭକ୍ତ କେମିତି ହେବାକୁ ପଡ଼େ, ଶାନ୍ତି କେମିତି ମିଳିବାକୁ ପଡ଼େ, ଏଇଟା ଲୋକ ଜାଣନ୍ତି। ଏହା ମନ୍ତ୍ର ବି ଜପ କରନ୍ତି ଲୋକ, ଲୋକ କ'ଣ ଜପ କରୁନଥିଲେ କି ଆଗରୁ, କରିବେ ଥର ପାଞ୍ଚ ଥର ଦଶ ଥର କରିଦେବେ ନା ମନ୍ତ୍ର କରୁଛି ଆଜ୍ଞା, ଏଠି କାହିଁକି କରୁଛୁ ବାପା, ଲୋକ କରୁନଥିଲେ ବୋଲି ମାନେ ନାହିଁ, ଲୋକ ଆଗରୁ ଜପ ବି କରନ୍ତି। ଏଇ ଯେଉଁ ଢେଙ୍କାନାଳ ଅଲେଖିଆ ବାବା ଅଛନ୍ତି, ଅଲେଖ ମହିମା ଅଲେଖ ମହିମା, ସେସବୁ ଆସିବେ ସବୁ ଗାଁରେ ଖାଇବେ ବୁଲନ୍ତି ବାବା, ସିଏ ବି ସବୁ ଗୁଣି ଗୁଣି ଜାଣିଥିଲେ, ଗୁଣି ଟୁକୁର ଟାକାର ସବୁ ଭଲ ମନ୍ଦ ସବୁ ଜାଣିଛନ୍ତି, ସିଏ ବି ସବୁ ଜାଣନ୍ତି, ତାଙ୍କ ଜୀବିକା ବଞ୍ଚାନ୍ତି। ସିଏ କ'ଣ ଲୋକଙ୍କୁ ଶିଖଉଥିଲେ ଦୀକ୍ଷା ନେବା କଥା, ଦୀକ୍ଷା ଆରେ କ'ଣ କଥା, କ'ଣ କ'ଣ ସେ ଦୀକ୍ଷା, ଦୀକ୍ଷାଟା କ'ଣ, କ'ଣ ସେ ମନ୍ତ୍ର, କାହାକୁ ଡାକୁଛି, କ'ଣ ମୁଁ କରିବି ଜୀବନରେ, ଏଇଟା କି ଶିଖିନା। ସମସ୍ତେ ଯିଏ ଯିଏ ଧର୍ମ ଉପଦେଶ ଦେବ ସେ ଗୀତାରୁ କହିବ, ଇଏ ଏଭଳି ଏକ ଶାସ୍ତ୍ର, ଯିଏ ଧର୍ମ ନାଁରେ କିଛି କହିବା ପାଇଁ ଚାହିଁବ ତାକୁ ଆଗେ ଗୋଟେ ଜିନିଷ ଦରକାର, କ'ଣ ଦରକାର, ଗୀତା ନହେଲେ ଭାଗବତ, ଧର୍ମ ଉପଦେଶ ଦେବ ଆଉ। କିନ୍ତୁ ଗୀତା ସମସ୍ତେ କହୁଥିଲେ, ଭାଗବତ କହୁଥିଲେ, ରାମାୟଣ କହୁଥିଲେ, କିନ୍ତୁ ଭକ୍ତ ହେବାକୁ ପଡ଼ିବ, ଭକ୍ତି ଜୀବନର ଲକ୍ଷ୍ୟ, କୃଷ୍ଣ ହେଉଛନ୍ତି ଭଗବାନ, ଭଗବାନଙ୍କର ନାମ ହେଉଛି ଶ୍ରେଷ୍ଠ, ସ୍ତ୍ରୀ ପୁତ୍ର କନ୍ୟାକୁ ନେଇକି ଭଜନ କରିବାକୁ ପଡ଼ିବ, ଏଗୁଡ଼ା କିଛି କହୁନଥିଲେ, କାରଣ ଏ ତ ପ୍ରକାଶ। ଆଉ ଭକ୍ତିଟା ଯଦି, କାରଣ ଗୀତା ପଢ଼ିଲେ କ'ଣ ହେବ, ଯିଏ ଯେଉଁ ସମ୍ପ୍ରଦାୟ ଲୋକ ସେ ସମ୍ପ୍ରଦାୟର ଅର୍ଥ କରୁନଥିଲେ, ନିଜେ ଭକ୍ତି କରୁନଥିଲେ, ଆଉ ସେ ଭଗବାନ ଯେତେବେଳେ ଗୀତା କହିଛନ୍ତି ସେ କେବଳ ଭକ୍ତ ହେବା ପାଇଁ କହିଛନ୍ତି, ସେଥିପାଇଁ ଲାଷ୍ଟକୁ ହେଲେ ମନ ମନା ହେବ ମଧ୍ୟ ଭକ୍ତ, ଆଉ କିଛି କେଉଁଥିପାଇଁ କହିନା। ଚୈତନ୍ୟ ଭାଗବତରେ ସେ ପ୍ରସଙ୍ଗ ଅଛି ନା, ଅଦିତ ଆଚାର୍ଯ୍ୟ କାନ୍ଦୁଥିଲେ, ଯେତେବେଳେ ଗୀତା ପଢ଼ନ୍ତି କାନ୍ଦନ୍ତି, ଗୀତା ପଢ଼ିକି କାନ୍ଦିବେ, କାହିଁକି ନା ଯେଉଁ ଅର୍ଥରେ ନ ବୁଝିପାରିବେ ତାଙ୍କୁ କାନ୍ଦ ଲାଗିବ, କାହିଁକି ଲାଗିବ ଏଇ ଅର୍ଥଟା କ'ଣ ଲାଗୁଛି, ଯୋଗ ଅର୍ଥ ଲାଗୁଛି, ଏ ଅର୍ଥଟା କାହିଁ କିଛି ବୁଝି ହେଉନି, ଯେଉଁଟା ତ ଯୋଗ ସେଇଟା ସ୍ପଷ୍ଟ ଯୋଗ ଜଣାପଡ଼ିଯାଉଛି, କିନ୍ତୁ ଗୋଟେ ଗୋଟେ ଅର୍ଥ ଏମିତି ରହିଛି ଯେଉଁ ଅର୍ଥଟା ଲାଗୁଛି ଭଗବାନ ନିରାକାର ବୋଲି। ତ ଅଦିତାଚାର୍ଯ୍ୟ ରାତିରେ ବସି କାନ୍ଦନ୍ତି, ଚୈତ୍ର ମହାପ୍ରଭୁ ଯେତେବେଳେ ଆମର ଯେଉଁ ସାତପ୍ରହରିଆ ଭାବ ଶ୍ରୀବାସ ପଣ୍ଡିତଙ୍କର ଘରେ ବିଷ୍ଣୁ ଖଟା ଉପରେ ବସିଛନ୍ତି, ନିତ୍ୟାନନ୍ଦ ବୋଲୁଛି ଆମର ବୁଲୁଛନ୍ତି, ସେଇଠି ଶ୍ରୀବାସ ଛତ୍ର ଧରିଛନ୍ତି, ସେଇଠି କହିଲେ ଅଦିତାଚାର୍ଯ୍ୟଙ୍କୁ, ଅଦିତାଚାର୍ଯ୍ୟ ବର ମାଗ, କହିଲେ କ'ଣ ବର ମାଗି, ମୁଁ ତ ଯାହା ମିଳିବା କଥା ମିଳିଗଲାଣି, ମୁଁ ଆଉ କ'ଣ ବର ମାଗି, ମୁଁ ତ ପ୍ରାର୍ଥନା କରୁଥିଲି ଜଗତକୁ କେମିତି ଭଗବାନ ଆସନ୍ତୁ ନାମ ପ୍ରଚାର ହଉ। ସେତେବେଳେ ଅଦିତାଚାର୍ଯ୍ୟଙ୍କର କଥା କହୁଥିଲେ, ଏଇ ଗୀତା ପଢ଼ନ୍ତି, ଗୀତାର ଗୋଟେ ଶ୍ଳୋକ ସେ ମାନେ ସ୍ୱର ଛାଡ଼ିବା ପାଇଁ ଚାହୁଁଥିଲେ, ଭକ୍ତି ବି ନା ଗୀତା ପଢ଼ିକି ସେ ସ୍ୱର ଛାଡ଼ିଦେବା ପାଇଁ ଅଦିତାଚାର୍ଯ୍ୟ ଚାହୁଁଥିଲେ, କାରଣ ଗୋଟେ ଶ୍ଳୋକ ସେ ବୁଝିପାରୁନଥିଲେ, ଗୀତାର ଅର୍ଥ ହେଉଛି ଭକ୍ତି, ଭକ୍ତି କରିବା, ଭଗବାନଙ୍କୁ ଭଜନ କରିବା, ଏଇଟା ତ ଜାଣିନାହାନ୍ତି ଆଉ ଲୋକ ଜାଣିନଥିଲେ ଆଉ। ଆଉ ସେଇଟା ପ୍ରଭୁବତ ବିଦେଶରେ ଯାଇକି ଶିଖିଲେ, ଏଇଥିପାଇଁ ସେ ମହାନ, ଭାରତବର୍ଷରେ ଲୋକ ଶିଖିନଥିଲେ, ଗୀତା ପଢ଼ୁଥିଲେ, ହରିନାମ ବି କରୁଥିଲେ, କିନ୍ତୁ ହରିନାମଟା ଯେ ଭକ୍ତି ଏଇଥିରେ ସବୁ ମିଳିବ ଲୋକ କ'ଣ ଜାଣିଥିଲେ କି, କୀର୍ତ୍ତନ କ'ଣ ଜାଣିନି, କୀର୍ତ୍ତନ ଚାଲିଲେ ଦଳ ଦଳ ହେଇ ସାଇକେଲ ଧରିକି ପାନ ଖାଇ ଚାଲିଲେ ଧୋତି ପିନ୍ଧିକି ସେଠି ପ୍ୟାଣ୍ଟ ପିନ୍ଧିକି ଯାଉଥିଲେ, ନାହିଁ ସେଠି ଧୋତି ସେ ପାଲଟିବେ, ଆଗରୁ ଲୋକ ଧୋତି ପିନ୍ଧିକି ଯିବେ, ଯାଇକି ସେଠି କୀର୍ତ୍ତନ ଫିର୍ତ୍ତନ ହେଲା, ସେ ଅନ୍ନ ଡାଲମା କଟା ହେଇଥିବ, ଖାଇଲେ ପିଇଲେ ପଳେଇ ଆସିବେ, କିନ୍ତୁ ସେଟା ଭକ୍ତି, କୀର୍ତ୍ତନ କରି ଏଇଟା ଗୋଟେ ଭକ୍ତି, ଏଇଟା କିଏ ଜାଣିନାହାନ୍ତି, କିନ୍ତୁ କୀର୍ତ୍ତନ କରିବେ, କୀର୍ତ୍ତନ ହବ ସେ କ'ଣ ପୁରସ୍କାର ତାଙ୍କ ଭିତରେ ସବୁ ଚାଲିବ, ଇଏ ଫାର୍ଷ୍ଟ ଗାଇଲା ସେ ସେକେଣ୍ଡ ଗାଇଲା ଇଏ ସବୁ ଏମିତି ଚାଲିବ, ସେ ଭକ୍ତି ଏଇଟା କିଏ ଜାଣନ୍ତି, ଯେଉଁଟା ଭାରତବର୍ଷରେ ଲୋକ ଜାଣିନଥିଲେ ନାମ କରିବା ଲୋକ, ସେଟା ବିଦେଶରେ ପ୍ରଭୁ ଶିଖିଲେ, ଏଇଟା ହେଉଛି ଭକ୍ତି। ଆଚାର୍ଯ୍ୟ ଜାଣନ୍ତି, ଆଚାର୍ଯ୍ୟ ବିନା କ'ଣ କିଏ ଜାଣିବେ, କିଏ ହିଁ ଜାଣିବେ, ଆଚାର୍ଯ୍ୟଙ୍କ ବିନା ଭକ୍ତି ପରିପ୍ରକାଶ ହବନି, ଗ୍ରନ୍ଥ ପରିପ୍ରକାଶ ହବନି, ନାମ ପରିପ୍ରକାଶ ହବନି, ଧାମ ପରିପ୍ରକାଶ ହବନି। ବୃନ୍ଦାବନ କ'ଣ ନଥିଲେ, କେତେଜଣ ବୃନ୍ଦାବନ ଯାଉଥିଲେ, ବୃନ୍ଦାବନ ଟୁରିଷ୍ଟ ଗାଇଡ଼ରେ ଥିଲା ନା ଆଗେ ଇଣ୍ଡିଆର, ବୃନ୍ଦାବନ ଗୋଟେ ଟୁରିଷ୍ଟ ପ୍ଲେସ୍, ଟୁରିଷ୍ଟ ଗାଇଡ଼ରେ ନଥିଲା, ଖାଲି ଲେଖା ହେଇକି ଟୁରିଷ୍ଟ ମାନେ ଯେଉଁ ଲୋକ ଯାଉଛନ୍ତି ବୁଲି, ବର୍ତ୍ତମାନ ବୃନ୍ଦାବନ ସବୁଆଡ଼େ ହେଇଗଲା, ସେ ଯେଉଁଠି ଯେଉଁଠି ପାଦ ଦେଉଥିଲେ ପରିପ୍ରକାଶ, ମାୟାପୁର, ମାୟାପୁର କି ଯାଉଥିଲେ, ନଦିଆ କହିବେ ଲୋକ ଯାହା ନଦିଆ, ସେ ନଦିଆ ଯିବେ, ଚାଲ ନଦିଆ ନଦୀ ଟିକେ ବୁଲିକି ଆସିବା, ସେ କି ଲୋକ ଜାଣନ୍ତି ନଥିଲେ କିଛି, କେମିତି କେମିତି ଏଠି ପରିପ୍ରକାଶ, ମାନେ ସବୁ ପରିପ୍ରକାଶ ଆଚାର୍ଯ୍ୟ କରନ୍ତି, ଅଦିତାଚାର୍ଯ୍ୟ ତାଙ୍କର ରାତିରେ ପୁରା ସଂକଳ୍ପ କରିଛନ୍ତି କାଲି ସକାଳୁ ମୁଁ ଗଙ୍ଗାରେ ପଶିକି ପ୍ରାଣତ୍ୟାଗ କରିଦେବି, କାହିଁକି ସେ ଗୋଟେ ଶ୍ଳୋକକୁ ବୁଝିପାରୁନାହାନ୍ତି ଗୀତାରେ, ସେଥିରେ ଭକ୍ତି ଅର୍ଥ ପାଉନାହାନ୍ତି, ଭଗବାନ ନିରାଘର ଭଳିଆ ଲାଗୁଛନ୍ତି ବା ବୁଝିପାରୁନାହାନ୍ତି। ସର୍ବତୋ ପାଣି ବାଦମ ତତ୍ ସର୍ବତୋ ବିଶ୍ର ମୁଖମ ସର୍ବତ୍ର ଶ୍ରୁତି ମଲ୍ଲୋକମ ସର୍ବ ଆବୃତ ପୃଷ୍ଠି, ମୋର ସବୁଆଡ଼େ ହାତ ଅଛି, ସବୁଆଡ଼େ ପଦ ଅଛି, ସବୁଆଡ଼େ ଏଇଟା ଏଇଠି ସେ କହୁଛନ୍ତି କ'ଣ ୟାର ଅର୍ଥ, ଏଇଟା ଭକ୍ତିରେ କେଉଁଠି କ'ଣ କିଛି ଲାଗୁନି, କ'ଣ କରୁ ଆମ ମୁଣ୍ଡ, ସେ ଜାଣନ୍ତିନି। ତାଙ୍କୁ ସ୍ୱପ୍ନରେ ଜଣେ ଆସି କହିଲେ, ଅର୍ଥ କରିଦେଇଗଲେ, ୟାର ଅର୍ଥ ହଉଛି ଏହା। ସେ କିଏ ନା ଚୈତନ୍ୟ ମହାପ୍ରଭୁ, ସେ ସେ ଜାଣିନଥିଲେ ଚୈତନ୍ୟ ମହାପ୍ରଭୁ ବୋଲି। ମହାପ୍ରଭୁ ତାଙ୍କ ମନଲୋ କହୁଛି, ତାଙ୍କ ମନ ଅଛି ନା, ତୁମେ ଯେତେବେଳେ ଗୀତାରେ ଏଇ ଶ୍ଳୋକଟା ନ ବୁଝିପାରିକି ସ୍ୱର ଛାଡ଼ିବା ପାଇଁ କହିଥିଲ, ମୁଁ ଆସିଥିଲି ସ୍ୱପ୍ନରେ, ଜାଣିଛ ଅଦିତା ସାର ସେ ପାଗଳ ହେଇଗଲା ରେ, ଆପଣ ସିଏ ପ୍ରଭୁ, କାରଣ ତାଙ୍କ ନିମେ ପଣ୍ଡିତ ବୋଲି ଜାଣନ୍ତି, ସେ ତାଙ୍କ ଶକ୍ତି ପ୍ରକାଶ କରୁନଥିଲେ, ଗୁରୁ ଗ୍ରହଣ କଲା ପରେ ଗୟାରୁ ଫେରିଲା ପରେ ସେ ତାଙ୍କର ଭାବ ପ୍ରକାଶ କରିଛୁ, ଯେ କୃଷ୍ଣ ନିଜେ ରାଧାଙ୍କର ଭାବକୁ ଚୋରି କରିକି ଆଣିଛନ୍ତି, ସେ ଶିଖଉଛନ୍ତି ଆମକୁ କୃଷ୍ଣଙ୍କ ପାଇଁ କେମିତି କାନ୍ଦିବାକୁ ପଡ଼ିବ, କୃଷ୍ଣ କେମିତି ଭଜନ କରିବାକୁ ପଡ଼ିବ। କୃଷ୍ଣ ଏକମାତ୍ର ଆମର ଜୀବନରେ, କେବଳ କୃଷ୍ଣ ଏକମାତ୍ର ସବୁକିଛି, ସେଥିପାଇଁ ସବୁଠୁ ବଡ଼ ତ୍ୟାଗ ବିଷ୍ଣୁପ୍ରିୟାଙ୍କୁ ତ୍ୟାଗ କରି ଚାଲିଗଲେ, ଆଉ ସଚି ମାତାଙ୍କୁ ତ୍ୟାଗ କରି ଚାଲିଗଲେ, ବଡ଼ ସ୍ତ୍ରୀକୁ ଛାଡ଼ିବାଟା ବଡ଼ ଜିନିଷ ନାହିଁ, ଅସହାୟ ମାଆକୁ ଛାଡ଼ିବା ବଡ଼ ଜିନିଷ, ଆଉ ସେ ଦୁଇଟାଙ୍କୁ ଛାଡ଼ିଦେବେ, କାରଣ ମାଆଙ୍କୁ ଇଏ ଆମେ ମାନେ କହିବାର କଥା ନୁହେଁ। ଶଙ୍କରାଚାର୍ଯ୍ୟ ଭଳିଆ ଲୋକ, ସେମାନେ ଆଚାର୍ଯ୍ୟ ଲୋକ, ସିଏ ବି ପ୍ରତିଶ୍ରୁତି ଦେଇଗଲେ, ମୁଁ ଫେରିବି ମା, ମୁଁ ଫେରିବି ତୁମର ସଂସ୍କାର କରି, ତ୍ୟାଗ କରି ପଳେଇ ଯାଇଥିଲେ, ତ୍ୟାଗ କରି ପଳେଇ ଦେଇଗଲେ। ଲୋକଙ୍କର ଏଇ ମାଆଙ୍କ ପ୍ରତି ଯେଉଁ ଆକର୍ଷଣଟା ଗୋଟେ ବହୁତ ବଡ଼, ପିତା ମାତାର ପ୍ରତି ଆକର୍ଷଣ, ପିତା ପ୍ରତି ଯଦି ଆକର୍ଷଣ ନ ରୁହେ ସନ୍ତାନର, ମା ପ୍ରତି ବେଶୀ ଆକର୍ଷଣ ରୁହେ ବହୁତ। ସେଥିପାଇଁ ମହାପ୍ରଭୁ କୁହନ୍ତି, ଜନକେ ଜନନ ଜାହ୍ନବୀ ଜନନୀ ଜାହ୍ନବୀ ମୋର, ମୋର ମୋର ଜାହ୍ନବୀ ଆଉ ଜନନୀ ମୋର ଭାରି ପ୍ରିୟ। କାହିଁକି ମହାପ୍ରଭୁ ସଚିମତାଙ୍କୁ କେଉଁଥିପାଇଁ ଭଲ ପାଆନ୍ତି, କେଉଁଥିପାଇଁ ଭଲ ପାଆନ୍ତି, ମା ଦୃଷ୍ଟିରୁ ଭଲ ପାଆନ୍ତି, ନାଇଁ 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 ମା ଦୃଷ୍ଟିରୁ ନାହିଁ, କାରଣ ଘରେ ନବବୀ ବିବାହିତା ବୋଧଙ୍କୁ ତ୍ୟାଗ କରିକି ମହାପ୍ରଭୁ ଆସିଛନ୍ତି ବିଷ୍ଣୁପ୍ରିୟାଙ୍କୁ, ଆଉ ପ୍ରତିଶ୍ରୁତି ବାରମ୍ବାର ଦେଇଥିଲେ ମହାପ୍ରଭୁ, ମୁଁ କେବେ ଘର ଛାଡ଼ିବିନି, ବିଶ୍ୱରୂପ ସିନା ଘର ଛାଡ଼ିଦେଲା, ମୁଁ କେବେ ଘର ଛାଡ଼ିବି, କିନ୍ତୁ ଜଗତର ହିତ ପାଇଁ ଯେତେବେଳେ ମହାପ୍ରଭୁ ଅନୁମତି ମାଗିଲେ, ସଚିମତା ଅନୁମତି ଦେଇଥିଲେ, ତୁ ଯା ନିମା ଯା ଜଗତର ହିତ ହଉ, ସେଥିପାଇଁ ମହାପ୍ରଭୁ କୁହନ୍ତି ଏଟା ଋଣୀ, କାରଣ ମହାପ୍ରଭୁ ବହୁତ କୋମଳ ସ୍ୱଭାବର, ବହୁତ କୋମଳ ସ୍ୱଭାବର, ଆଉ ସଚିମତାଙ୍କୁ ଏଇଥିପାଇଁ ସିଏ ସନ୍ନ୍ୟାସୀ ହେଇକି ମାଙ୍କୁ ଥରେ ସୁଯୋଗ ଦେଇଥିଲେ ସେବା କରିବା ପାଇଁ, କାହିଁକିନା ସେ ବହୁତ ବଡ଼ ତ୍ୟାଗ କରିଛନ୍ତି ଘରେ ନବବିବାହିତ ବୋଧ, ପୁଣି ବିଷ୍ଣୁପ୍ରିୟା, ବିଷ୍ଣୁପ୍ରିୟାଙ୍କର ବିରହରେ ପାଷାଣ ତରଳି ଯିବ, ପାଷାଣ ତରଳି ଯିବ, ଘରେ କ'ଣ ପୁଅ ପଳେଇଗଲେ, ପୁଅ ମରିଗଲେ ଯେତିକି କଷ୍ଟ ନୁହେଁ ମା ପାଇଁ, ବିଧବା ବୋହୂର ଦୁଃଖଟା ହେଉଛି ମାଆକୁ ବେଶୀ କଷ୍ଟ, କ'ଣ ଭାବିଲେ ବୁଝୁଛ ନା ନାଇଁ, କ'ଣ ତୁମେ ତ ତୁମେ ତ ସବୁ ଆଜ୍ଞା ଆଉ କ'ଣ କିଛି ଜାଣିଥିଲେ ସଂସାର ବିଷୟରେ ତ କିଛି ଜାଣିନ, ବିଧବା ବୋହୂ ଯଦି ଘରେ ରହିଲା ମୁଣ୍ଡ ପିଟିବ କିଏ, କାହିଁକି ବିଧବା ବୋହୂଟାକୁ ଦେଖିଲେ କାହା କାହା ମନ କଥା ମନରେ ଆସିବ, ହଁ ଏଇଟା ଦର୍ଶନ ଗୁଡ଼ାକ ନା, ମାଆର ହୃଦୟଟା ବେଶୀ କଷ୍ଟ ହୁଏ, ପୁଅ ଯଦି ଚାଲିଗଲା ତ ଚାଲିଗଲା, ବାହା ହେଇନି ପଳେଇଗଲା ନା ମରିଗଲା, ମାଆର ତ ମନ ଦୁଃଖ ହୁଏ, କାହାର ପୁଅ ବାହାଘର ଦେଖିଲେ ତାର ମନ ଗଲେ ଟିମ, କିନ୍ତୁ ଯଦି ବୋହୂଟା ଘରେ ରହିଛି ନା ସବୁବେଳେ ତ କାହା କଥା ମନେ ଆସିବ ପୁଅ କଥା, ଆଉ ଯଦି ବୋହୂର ଗୋଟେ ସନ୍ତାନ ଅଛି ନା ମାନେ ନାତି ଅଛି, ସେ ଆହୁରି ସିଭିଅର, କାହିଁକି ସବୁବେଳେ ତାର ମନ ଲହଡ଼ିବ, ମୋ ପୁଅଟା ଥିଲେ ଏ ନାତିଟା ଆଜି ଭଲ ପାଠ ପଢ଼ିଥାନ୍ତା, ପଇସା ଦେଇଥାନ୍ତା, ଆଜି କ'ଣ ମା ନା ସିଏ ଜନନୀ, ସଚିମତାଙ୍କୁ ବହୁତ କଷ୍ଟ କାହିଁକି ହଉଥିଲା ନା, ବିଷ୍ଣୁପ୍ରିୟାଙ୍କର ଯେଉଁ ବିରହ, ସବୁବେଳେ ଗୋଟିଏ ମାଳା ପୂର୍ଣ୍ଣ କରିବେ ଗୋଟେ ଫେର, ଯେଉଁଟା କୁହନ୍ତି ଆମର ଗୋଟିଏ ମାଳା ପୂର୍ଣ୍ଣ କରିବେ ଗୋଟିଏ ଧନକୁ, ତାଙ୍କର କ'ଣ ତାର ଉପର ଯେଉଁ ଛିଲ୍କା ଯେଉଁଟା କହୁଛୁ, ତ ଚଷୁକୁ ବାହାର କରିବେ ଗୋଟେ ଚାଉଳ ରଖି, ଏଇଭଳି ଦିନ ମାନ ଯେତିକି ଜପ ହବ ସେତିକି ଯେତିକି କେତିକି ଚାଉଳ ହବ, କେତେଟା ମାଳା କଲେ, କେତେ ମାଳା ଭାବିଲେ ତୁମେ ଷୋଳ ମାଳା କଲେ କେତେ, ଷୋଳଟା ଚାଉଳରେ ଧାନ ଚଳିବ, ଯେତିକି ଅର୍ଣ୍ଣ ପଡ଼ୁଛି ଆମର କେତେଟା ସେତିକି ମାଳା କରିବା ଦରକାର, ପୁଣି ସେତିକି ଗୌରାଙ୍ଗ ମହାପ୍ରଭୁ ଚିନ୍ତା କରିକି ସେମିତି କାନ୍ଦି କାନ୍ଦିକି, ଯେତେଟା ଅର୍ଣ୍ଣ ପଡ଼ୁଛି ଯେତେଟା ଚାଉଳ ଆମେ ଖାଉଛେ କେତେ ଚାଉଳ ହବ ଗୋଟେ ହିସାବ କର, ସେତିକି ମାଳା କରିବା କଥା, ସେତିକି କାନ୍ଦୁଥିଲେ ସେ ବିରହରେ ନା ଆଉ ବିରହରେ କ'ଣ ଆମ ଭଳିଆ ଷୋଳମାଳ ସାରିବାର ଅଛି ମୋର ଶୀଘ୍ର ହରେ କୃଷ୍ଣ କରିକି ନା କ'ଣ ବିରହରେ ସେ ମହାପ୍ରଭୁଙ୍କ ଚିନ୍ତନରେ ସନ୍ନ୍ୟାସ ନେଇଛନ୍ତି, ଜଗତର ହିତ ପାଇଁ ଯାଇଛନ୍ତି, ସେ ପୁରା ବିଷ୍ଣୁପ୍ରିୟା ନଦୀ ମାନେ ଛାତି ଫାଟିଦିଅ ତାଙ୍କର ଯେଉଁ ସବୁ ବର୍ଣ୍ଣନା ଅଛି ସବୁ ଶାସ୍ତ୍ର, ତାଙ୍କ ଯେଉଁ ବୀର ଭଜନ ସବୁ ଆଚାର୍ଯ୍ୟମାନେ ଲେଖିଛନ୍ତି, କେମିତି ବିଷ୍ଣୁପ୍ରିୟା ସଚିମତା କେବେ ଭୟ କରନ୍ତି, ଯାଆନ୍ତିନି, ଦେଖନ୍ତିନି, ବହୁର ମାନେ ସହିପାରିବେନି ସଚିମତା, ଏତେ କଷ୍ଟ ସଚିମତା ଚାହାନ୍ତି ବି ନାହିଁ କେବେ, ବିଷ୍ଣୁପ୍ରିୟାକୁ ଦେଖିବା ପାଇଁ ଇଚ୍ଛା କରନ୍ତିନି, ସେ ଘରେ ସଚିମତା ଅଲଗା ସବୁବେଳେ ବହୁଙ୍କୁ ଦେଖିବା ପାଇଁ ଇଚ୍ଛା କରନ୍ତିନି, କାହିଁକି ତାଙ୍କ ନିମାଇଁ କଥା ମନେ ପଡ଼େ, ଆଉ ତାଙ୍କର ବିରହଟା ଦେଖିକି ସିଏ ଚିନ୍ତା କରନ୍ତି ପୁଅ ମୋର ସନ୍ନ୍ୟାସୀ ହେଇଗଲା ଯେତିକି ଦୁଃଖ ନାହିଁ, କିନ୍ତୁ ବୋହୁର ଇ ସନ୍ନ୍ୟାସିନି ସତ ସନ୍ନ୍ୟାସୀର ଚୂଡ଼ାମଣି ସେ ଥିଲେ। ମହାପ୍ରଭୁଙ୍କ ଠାରୁ ବିଷ୍ଣୁପ୍ରିୟାଙ୍କର ଯେଉଁ ବୈରାଗ୍ୟ ତାକୁ ସଚିମାତାଙ୍କୁ ବେଶୀ ଇଏ କରୁଥିଲା, ବହୁତ ବଡ଼ ତ୍ୟାଗ ନା, ବିନା ପ୍ରତିବନ୍ଧକରେ ଛାଡ଼ିଦେଇଥିଲେ, ଯା ପୁତ୍ରକୁ ଛାଡ଼ିଦେଲେ, ମା ପାଇଁ ବହୁତ ବଡ଼ କଷ୍ଟ ଘରେ ବିଧ ହବ, ମହାପୁରୁଷ ସେଥିପାଇଁ ଦୁଇଟା ଜିନିଷକୁ ସଚିମତା ସବୁ ସହିଛନ୍ତି ନା, ସେଥିପାଇଁ ସଚିମତାଙ୍କୁ ଥରେ ଯାଇଥିଲେ ଦର୍ଶନ ଦେବା ପାଇଁ, ତାକୁ ଭଲ ଚାଲା କରିକି ନେଇ ଚାଲିଗଲେ କିଏ, ନିତ୍ୟାନନ୍ଦ ଅଦିତାଚାର୍ଯ୍ୟ ସନ୍ନ୍ୟାସ ନେଲା ପରେ, କାଟୁଆରେ ସନ୍ନ୍ୟାସ ନେଲା ପରେ, କାରଣ ଜାଣିଛନ୍ତି ଇଏ ଭାବ ବିଭୋର ହେଲେଣି ନା, ଇଏ ଇଏ ଆଉ ଆସିବେନି, ନବଦୀପ ଆସିବେ, ଇଏ ପଳେଇବି କୁଆଡ଼େ, ବୃନ୍ଦାବନ ପଳେଇ, ଭାବିଲା ବୁଝିଲୁଟି, ଆଉ କ'ଣ ଘରେ କ'ଣ ଘରେ କ'ଣ କିଏ ରହିବ, ଚଢ଼େଇ ଘରେ ରହୁଛି, ଚଢ଼େଇ ବସାକୁ ଭାଙ୍ଗିଦେଲେ ଦେଖିବା, ଏଇ ଆଉଟେ ବସା କରୁଥିବ ଯଦି ତ ଭାଙ୍ଗିଦେବ, ସେ ରହିବ ସେଠି ତାର ଯିଏ ଆଉଟେ ବସା କରିବ, ସେ ସେଭଳିଆ ଜାଣିଛନ୍ତି ସନ୍ନ୍ୟାସୀ ସାଧୁ ସନ୍ନ୍ୟାସୀମାନେ ସେୟା, ତା ବସା ଗୋଟେ କ'ଣ ତାଙ୍କର କିଛି ଇଏ ନିତ୍ୟାନନ୍ଦ ପ୍ରଭୁ ଅଦିତା ଯେ ଜାଣନ୍ତି ଯେ ଆଉ ନିମା ଦର୍ଶନ ପାଇବେନି ସଚିମତା, ସେଥିପାଇଁ ତାଙ୍କୁ ବୁଲେଇକି ନେଇ ଆଇଲେ ନା, କେଉଁଠିକି ଯମୁନା ବୋଲି କହିକି ନେଇ ଆଇଲେ ଗଙ୍ଗା ପାଖକୁ ଆଣିକି ଅଦିତା ଘରକୁ ନେଇଗଲେ, ସଚିମତା ଖବର ପାଇଲେ ନବଦୀପ ବାସୀ ଥରେ ଦେଖ ମହାପ୍ରଭୁଙ୍କର, ମହାପ୍ରଭୁଙ୍କୁ ଯେତେବେଳେ ପ୍ରଥମ ଦେଖିଲେ, କାରଣ ମହାପ୍ରଭୁଙ୍କର କେଶ ବହୁତ ସୁନ୍ଦର ଥିଲା, ବହୁତ ସୁନ୍ଦର କେଶ, ଏ ଆଜିକାଲି ସେ ଫଟୋ ଟୋଟାଲ ମିଳୁନି, ମୁଁ ଛୋଟ ପିଲାବେଳେ ଦେଖିଛି ସେ ଫଟୋ, ସେ ମାନେ ଛୋଟ ପିଲା ନାହିଁ ମୋର କନସିୟସ୍ ଥିଲାବେଳେ ମୁଁ ଦେଖିଛି, ଆମର ଯେଉଁ ସବୁ ଫଟୋ ପୂଜା ଫୁଜା ହୁଏ ଏ ଯେଉଁ ଆମର ସଂକୀର୍ତ୍ତନରେ ମୁଁ ଦେଖିଛି, ଭାରି ବହୁତ ବଢ଼ିଆ ଲାଗେ ମହାପ୍ରଭୁଙ୍କର ଯେଉଁ କୀର୍ତ୍ତନକୁ, ଏତେ ଏମିତି ସବୁ କେଶ ସବୁ ଝିଲ୍ପି କେଶକୁ ତାକୁ କୁହାଯାଏ, ବୁଝିପାରିଲ କି ନାହିଁ, ଛାକ ଛାକ ଏ ମହାପ୍ରଭୁ ବହୁତ ସୁନ୍ଦର ଦେଖାଗଲା, ଆଉ ମହାପ୍ରଭୁ ମୁଣ୍ଡ ନେଇଗଲା ପରେ କେଶ ପାଇଁ କେଶ ମୁଣ୍ଡ ନେଇଯାଇଛନ୍ତି ଦେଖି ଯଦି ଦୁଃଖ ଲାଗୁଥିଲା, ମହାପ୍ରଭୁଙ୍କ ରୂପଟା ଦେଖି ସେତିକି ଆନନ୍ଦ ଲାଗୁଥିଲା ଭକ୍ତମାନେ, କାହିଁକି ପ୍ରଭୁ ମୁଣ୍ଡିତ ହେଇଯାଇଛନ୍ତି ଆଉ ଗୌରିକ ବସନ ଧାରଣ କରିଛନ୍ତି, ତାଙ୍କର ଯେଉଁ ଆମେ ପଢ଼ୁନି ନବରସ ଭାବ ବିକାର, ଶରୀରରେ ନବରସ ଭାବ ବିକାର, ଭାବର ବିକାର, ସ୍ୱରୂପ ଦର୍ଶନ କଲେ ଆନନ୍ଦ ଲାଗୁଥିଲା, କେଶ ନାହିଁ କିନ୍ତୁ ରୂପଟା ଏତେ ସୁନ୍ଦର ଲାଗୁଥିଲା, ମହାପ୍ରଭୁଙ୍କର ତପ୍ତକାଞ୍ଚନ ବର୍ଣ୍ଣବଳୀ, ରାଧାରାଣୀଙ୍କର ବର୍ଣ୍ଣବଳୀ, ତାଙ୍କର ସନ୍ନ୍ୟାସ ନାଲି ବସ୍ତ୍ର ପିନ୍ଧିଛନ୍ତି, ଆଉ ଆଜାନୁଲମ୍ବିତ ଭୁଜ, ବିଶାଳ ବଡ଼ ଶରୀର ମହାପ୍ରଭୁଙ୍କର, ସେ ସଚିମତା ଆସିଲେ, ସଚିମତା ଆସିଲେ କିନ୍ତୁ ତାଙ୍କ ଇଚ୍ଛା ଆମେ ରୋଷେଇ କରି ମହାପ୍ରଭୁ ଦିଅ ସଚିମତା, କାହିଁକିନା ସେ ମହାପ୍ରଭୁ କେବଳ ତାଙ୍କୁ ସଚିମତାଙ୍କୁ ସନ୍ନ୍ୟାସୀ ହେଇକି ବି ସୁଯୋଗ ଦେଇଥିଲେ କେବଳ ଗୋଟିଏ ଜିନିଷ ପାଇଁ, ସଚିମତାଙ୍କର ତ୍ୟାଗ, ଏତିକି ଦିନ ବିଷ୍ଣୁପ୍ରିୟାକୁ ପାଖରେ ରଖିକି ଆଉ ମୋତେ ମୋତେ ଦାୟିତ୍ୱ ମୁକ୍ତ କରିଦେଲେ, କିନ୍ତୁ ବହୁତ ଦିନ ଯେତେଦିନ ମହାପ୍ରଭୁ ରହିଲେ ଅଦିତାଚାର୍ଯ୍ୟଙ୍କ ଘରେ, ଯେହେତୁ ସଚିମତା ପ୍ରତିଦିନ ରୋଷେଇ କଲେ, ମହାପ୍ରଭୁ ସାଙ୍ଗେ ସାଙ୍ଗେ କହିଲେ ଭକ୍ତମାନଙ୍କୁ ଡାକି ଅଦିତାଚାର୍ଯ୍ୟ, ଅଦିତାଚାର୍ଯ୍ୟ ଠିକ୍ ନାହିଁ, ସଚିମତା କହିଲେ ମୁଁ ଆଉ କ'ଣ ସବୁବେଳେ ଯାଇପାରିବି ଆଉ ରୋଷେଇ କରିପାରିବି ନିମା ପାଇଁ, ମୁଁ ଏଇଟା ଲାଷ୍ଟ ପାଇଁ ଲାଷ୍ଟ ଥର ମୁଁ କରୁଛି, ମୋତେ ଦିଅ ସୁଯୋଗ, କିନ୍ତୁ ମହାପ୍ରଭୁ ସେସବୁ ମନା କଲେ, କହିଲେ କହିଦିଅ ସଚିମତାଙ୍କୁ ତ୍ୟାଗ, ସେଇଠି ଚେତନ ଭାଗବତରେ, ଚେତନ ଭାଗବତ କିଛି ଦିନ ଯେତେ ଆମର ଅଛନ୍ତି ସେ ପ୍ରଶ୍ନ, ନିମାରେ ସୁଖ ହେଉଛି ମୋର ସୁଖ, ସେ ସନ୍ନ୍ୟାସୀ ନେଇଯାଇଛନ୍ତି, ଯଦି ସନ୍ନ୍ୟାସୀ ଧର୍ମରେ ତ୍ରୁଟି ରହୁଛି ସେତେବେଳେ ମହାପ୍ରଭୁ ମହାପ୍ରଭୁଙ୍କ ସୁଖ ଦେଖୁଛନ୍ତି ସଚିମାତା, ତାର ଧର୍ମ ନଷ୍ଟ ହେଉଛି, ମୋ ସୁଖର କ'ଣ ଲାଭ ଅଛି? ନିମାରେ ସୁଖ ମୋର ସୁଖ, ତାର ଧର୍ମ ରହୁ, ସଚିବତା ଛାଡ଼ିଦେଲେ ରୋଷେଇ ଜଗନ୍ମାତା ସେ ଆମ ଭଳିଆ, ଆମର ମା ବାବା ଭଳିଆ ସେ ନୁହନ୍ତି, ଜଗନ୍ମାତା ଜଗତର ମାତା କେଉଁ କଥାରେ ମହାପ୍ରଭୁଙ୍କ କଥାକୁ ପଳେଇ ଆସିଲେ ଆଜି ଅଦିତ ଆଚାର୍ଯ୍ୟଙ୍କର କଥା, ଯେ ଭକ୍ତି ମହାପ୍ରଭୁ ସେଇଠି ଅଦିତ ଆଚାର୍ଯ୍ୟଙ୍କୁ ବୁଝେଇଲେ ଯେଉଁ ଏଇ କଥା ପଡ଼ି, ତାର ଅର୍ଥ ହେଉଛି ଭକ୍ତି। ଆଉ ଭକ୍ତି ପ୍ରକାଶିତ ଏ ଜଗତରେ କରିପାରିବେ କେବଳ ଆଚାର୍ଯ୍ୟ, ଯେଉଁମାନେ ଭକ୍ତି କୃଷ୍ଣଙ୍କର ଭକ୍ତି ପ୍ରାପ୍ତ ହୋଇଛନ୍ତି, ଗୁରୁ ପରମ୍ପରାରେ କୃଷ୍ଣଙ୍କର କୃପା ସେମାନେ ପ୍ରାପ୍ତ ହୋଇଛନ୍ତି। ସେଥିପାଇଁ ଆମେ ଇଂଲିଶରେ କହୁନେ ହିଜ୍ ଡିଭାଇନ୍ ଗ୍ରେସ୍, କୃଷ୍ଣ କୃପା ଶ୍ରୀ ମୂର୍ତ୍ତି, ସେମାନେ ଭକ୍ତି ପ୍ରକାଶ କରିବେ। ସେଥିପାଇଁ ଗୀତା ଭାଗବତ ହରିନାମୀ ଏ ଭାଗବତ ବର୍ଷରେ ଥିଲା ବିଦେଶ କଥା ଛଡ଼ା, କିନ୍ତୁ ଭାରତୀୟ ଲୋକମାନେ ଜାଣିନଥିଲେ ଏହାର ଅର୍ଥ ହେଉଛି ଭକ୍ତି। ହରିନାମ ଅର୍ଥ ଭକ୍ତି, ଗୀତା ଅର୍ଥ ଭକ୍ତି, ଭାଗବତ ଅର୍ଥ ଭକ୍ତି, ଜୀବନ ଲକ୍ଷ୍ୟ ଅର୍ଥ ଭକ୍ତି, ଏଇଟା ଜାଣିନଥିଲେ। ଏଇଟା ଧର୍ମ, ଲୋକ ଏତେ ଜାଣିଥିଲେ ଏଇଟା ଧର୍ମ, ଏଇଟା କରିବାର ଅଛି। ଗୀତା ଟିକେ କରିଦେବା, ଅଷ୍ଟପ୍ରହରୀ ଟିକେ କୀର୍ତ୍ତନ କରିଦେବା, ତୁଳସୀରେ ଟିକେ ଜଳ ଦେଇଦେବା, ଆଉ ଧର୍ମଟା କ'ଣ? ଏଇଟା ଧର୍ମ, ଧର୍ମ କର ଆଉ କର୍ମ କର ନା କ'ଣ ବାବୁଲି? ଧର୍ମଟା କର, କର୍ମ ବି କର, ଖାଲି କ'ଣ ଭଗବାନ କହିଛନ୍ତି ଧର୍ମ କରିବାନି? ସର୍ବଧର୍ମମାନେ କିଏ କହିଲେ? ସେଇଟା ଲୋକ ଆଉ ଜାଣନ୍ତିନି, କେଉଁଠି ଭଗବାନ ଖାଲି କହିଛନ୍ତି ଧର୍ମ କରିବାନି? ଲୋକକୁ ପ୍ରଶ୍ନ କରି ଧର୍ମ ବି କର, କର୍ମ ବି କର, ଲୋକମାନେ ତାଙ୍କ ତ ଭାରତବର୍ଷଟା ସବୁ ଥିଲା ଆଉ, ବଡ଼ ବଡ଼ ଯେତେ ଗୀତା ପ୍ରବଚକ ସେୟା ତ କହୁଥିଲେ ଆଉ, ଗୀତା ମାନେ କର୍ମ ଆଉ। ଗୀତାରେ 90% ଯେତେ କମେଣ୍ଟେଟର ଅଛନ୍ତି, କ'ଣ କୁହାଯିବ? ଏଇ ଯେଉଁ କମେଣ୍ଟେଟର ତ ସେମାନଙ୍କୁ କୁହାଯିବନି, ସ୍ପେକୁଲେଟର, ସେମାନେ ଯେଉଁ ଗୀତାର ସବୁ ନିଜେ ନିଜେ ଲେଖିଛନ୍ତି, ସବୁ କର୍ମକୁ ଟାଣିକି ନେଇଛନ୍ତି। ଆଉ ଦଳ ରହିଲେ ସେ ତାଙ୍କର ଟାଣି ନେଲେ ମୁକ୍ତି ଆଡ଼କୁ, କି ନିରାକାରବାଦ ଆଡ଼କୁ, ଏସବୁ ଏମିତି ସବୁ ନେଲେ ନା? ଆଉ କିଏ ଭକ୍ତି କଥା କିଏ ପ୍ରତିପାଦିତ କରିଛନ୍ତି? କିଏ ନା? କି କୃଷ୍ଣ ହେଉଛନ୍ତି ଭଗବାନ, ତାଙ୍କୁ ଭକ୍ତି କରିବା ଦରକାର, ଜୀବନ ଲକ୍ଷ୍ୟ ଏଇଟା, ଏଇଟା କେମିତି ଜାଣିବେ କି? ଏବା ମ୍ୟାନିଫେଷ୍ଟେଡ୍ ଯାହା କୁହାଯାଏ ପ୍ରୋସେସ୍, ଏଇଟା କ'ଣ ଜ୍ଞାନର ଜିନିଷଟା? ଯଦି ଜ୍ଞାନଟା ହେଇଛି, ତୁମେ ଜ୍ଞାନ ଗୋଟେ କଲ୍ଟିଭେଟ୍ କରିପାରିଯିବ ନା କ'ଣ? ଏଇଟା ଜ୍ଞାନର ଜିନିଷ ନୁହେଁ। ତୁମେ ଭକ୍ତ ହେଲେ ବି ମନେ ରଖିବାକୁ ପଡ଼ିବ, ଯେପର୍ଯ୍ୟନ୍ତ ଭକ୍ତି ମହାରଣୀ ପ୍ରକାଶିତ ନ ହେବେ, ଭକ୍ତ ଶକ୍ତି ପ୍ରକାଶିତ ନ ହେବ, ଭକ୍ତି ଶକ୍ତି ପ୍ରକାଶିତ ହେବନି। ଭକ୍ତ ଶକ୍ତିରେ ପ୍ରକାଶିତ ହେବନି, ଭକ୍ତି ଶକ୍ତି କେମିତି ଆସିବ? ଭକ୍ତର ଶକ୍ତି ତୁମେ ତୁମେ ନ ବୁଝିପାରିବ, ଭକ୍ତି ଶକ୍ତି ବୁଝିପାରିବନି। ସେଥିପାଇଁ ସବୁଆଡ଼େ ଭାଗବତରେ ସବୁ ପ୍ରସଙ୍ଗରେ ଆଜି ସେ ପଢ଼ୁଥିଲା ବେଳେ ମୋର ମୁଣ୍ଡରେ ସେଇଟା ଆସିଲା ଯେ ଭାଗବତ ଏତେ ବଡ଼ ଶ୍ରେଷ୍ଠ ଗ୍ରନ୍ଥ, ଏଥିରେ ହିରଣ୍ୟକଶିପୁର ଚରିତ, ହିରଣ୍ୟାକ୍ଷର ଚରିତ, ଏତେ ଚରିତ ସବୁ ଭଗବାନଙ୍କର, ଭଗବାନ ବରାହ ଅବତାର, କେତେ କୃଷ୍ଣ ଚରିତ ଭାଗବତ, ଓଡ଼ିଆରେ ସାଧାରଣ ଆମର କହୁଛୁ ନା ଭାଗବତ ମାନେ କୃଷ୍ଣ ଚରିତ, ଏତେ ଅବତାରଙ୍କର ଲିଷ୍ଟ କାହିଁ ଦିଆ ହେଲା ଏତେ? କାରଣ ସେଥିରେ ଦେଖିବ ସେ ଅବତାର ମାନଙ୍କର ଲୀଳା ପଛରେ କାହାର ଅଛି? ଜଣେ ଭକ୍ତର, ଜଣେ ଭକ୍ତଙ୍କର ଚରିତ ଅଛି, ଭକ୍ତ କିଭଳି ଭକ୍ତି କରୁଛି ଭାଗବତ, ଏଇଟା ହେଉଛି ମୁଖ୍ୟ ପ୍ରସଙ୍ଗ। ଯାହା ଯାହା ଚରିତ ରହିଛି ପ୍ରଥମ ସ୍କନ୍ଦରୁ ଦ୍ୱାଦଶ ପର୍ଯ୍ୟନ୍ତ, ସବୁବେଳେ ଭକ୍ତ କିଭଳି ଶୁଦ୍ଧ ଭକ୍ତି ଆଚରଣ କରୁଛି, ଏ ଶୁଦ୍ଧ ଭକ୍ତିକୁ ପ୍ରତିଷ୍ଠା କରିବା ପାଇଁ ସଂସାର କ'ଣ, ଜଗତ କ'ଣ, ବିଷୟ କ'ଣ, ଜ୍ଞାନ ଯୋଗ କ'ଣ, ଏଇଟା ଗୌଣ ଭାବରେ ତାକୁ ବ୍ୟାଖ୍ୟା କରାଯାଇଛି, କିନ୍ତୁ ମୁଖ୍ୟ ଭକ୍ତି ବାପୁର ଦେବାନନ୍ଦ ପଣ୍ଡିତ ସେୟା କହିଲେ। ଗୀତା ଭାଗବତ ଯେତେ ଶାସ୍ତ୍ର ରହିଛି ନା, ମୁଖ୍ୟ ହେଲା ଭକ୍ତି। ଏଇଟା ତ ସମସ୍ତେ ଧରିପାରିବେ, କେଉଁଠୁ ଗୀତାକୁ ସେଠି ପଳେଇଥିଲେ? ହଁ, ଗୀତାର ଅର୍ଥ ହେଉଛି ଭକ୍ତି, ଏ କଥା। ତେଣୁ ଭକ୍ତ ଯେମିତି ଦୁର୍ଯ୍ୟୋଧନ ବିଦୁର ଛାଡ଼ିଦେଲେ, ଦୁର୍ଯ୍ୟୋଧନ ବିନାଶ ସମୟ ଆସିଲା, ବିଭୀଷଣ ଛାଡ଼ିଦେଲେ ରାବଣର ବିନାଶ ସମୟ ଆସିଲା, ହିରଣ୍ୟକଶିପ ପ୍ରହ୍ଲାଦକୁ ବିରୋଧ କଲେ ଆସିଲା ବିନାଶ ସମୟ, ଏ ଦୁର୍ଯ୍ୟୋଧନ ସେ ବିନାଶ ସମୟ ଆସିଲା। ସେଥିପାଇଁ କହିଲେ ଦୁର୍ବୁଦ୍ଧେ ଦୁର୍ବୁଦ୍ଧେ ଧାତରାଷ୍ଟ୍ରସ୍ୟ ଦୁର୍ବୁଦ୍ଧେ ପ୍ରିୟ ଯୁଦ୍ଧ ପ୍ରିୟ ଚିକିତ୍ସା, କେଉଁମାନେ ଯୁଦ୍ଧ କରିବା ପାଇଁ ଯାଉଛନ୍ତି? ସେ ଦୁର୍ବୁଦ୍ଧି ମାନେ କିଏ? ଦୁର୍ବୁଦ୍ଧି ଶବ୍ଦ ଲାଗିବାର ଅର୍ଥ ହେଉଛି ଏଇଟା, ଏଇ କଥା ମୁଖ୍ୟ ଆଜି ଯେଉଁ ପ୍ରସଙ୍ଗ ରହିଛି, ଦୁର୍ବୁଦ୍ଧି ଅର୍ଥ ହେଉଛି ଏହା, ବୈଷ୍ଣ ବିରୋଧୀମାନେ ହିଁ ଦୁର୍ବୁଦ୍ଧି ହେଇଯିବେ। ତାର ତୁମର ବୁଦ୍ଧି ଯେତେ ଭଲ ଶାସ୍ତ୍ର ଜ୍ଞାନ ସବୁ ଥାଉ, ତୁମେ ବୈଷ୍ଣବ ଦ୍ୱେଷୀ ହେଇଯାଉଛ, ଶୁଦ୍ଧ ଭକ୍ତଙ୍କ ପ୍ରତି ତୁମର ଗୋଟେ ଆଦର ଆସୁନି, ଉଦାସୀନ ରହିବ ବି ଗୋଟେ ଦୋଷ ମନେ ରଖିବା ଦରକାର। ଶାସ୍ତ୍ର କେତେ ଜିନିଷ ରହିଛି ସବୁ ତ କହିବୁନି, ଆଜି ପ୍ରସଙ୍ଗ ଆସିଲା ବୋଲି କୁହା। କେହି ଜଣେ ଶୁଦ୍ଧ ଭକ୍ତଙ୍କୁ ଭଲ ପାଇପାରୁନି, ଦ୍ୱେଷ ତ କରୁଛ, କୁଷିତ କରା ତୁମର ବିନାଶ, ସେଟା ଗୋଟେ ପୁରା ତ ବିନାଶ ଜିନିଷ। ଭଲ ପାଇ ନ ପାଇପାରିବ ଉଦାସୀନ ରହୁଛୁ, ଉଦାସୀନ ମାନେ କ'ଣ? ଆଉ ସେ ତାଙ୍କର ସେ ତାଙ୍କ ଶୁଦ୍ଧ ଭକ୍ତ ଥିଲେ ଆମର କ'ଣ ଅଛି, ମୁଁ ମୋର ଠାକୁର ଡାକୁଛି, ମୁଁ ମୋର ନାଇଁ ସେଟା ତୁମେ କରିବ, ସେଟା ବି ଦୋଷ, ଉଦାସୀନ ରହିପାରିବନି ସେଟା ନାହିଁ। ସେଥିପାଇଁ ଆବିର୍ଭାବ ତୀରାହୁ ତିଥି ଦିଆହେଉଛି ବୈଷ୍ଣବମାନଙ୍କର, ଗୁରୁଦେବ ସେଟା କୁହନ୍ତି ତାଙ୍କର ଷ୍ଟେଟମେଣ୍ଟରେ। ଆଉ ବୈଷ୍ଣବମାନଙ୍କର ଆବିର୍ଭାବ ତୀରାହୁ ତିଥିରେ ନିଚେଷ୍ଟ ରହିବା ହେଉଛି ଘୋର ଅନ୍ୟାୟ, ଏଇଟା ଇନଜଷ୍ଟିସ୍, ତୁ ନିଚେଷ୍ଟ ରହିପାରିବନି। ତାଙ୍କର ଆବିର୍ଭାବ ତୀ ତାଙ୍କୁ ସ୍ମରଣ କରିବ, ତାଙ୍କ କୃପା ପ୍ରାର୍ଥନା କରିବ। ସେଥିପାଇଁ ଆମର ସବୁ ଏ ଭକ୍ତିମ ଠାକୁରଙ୍କର ଆମର ଆବିର୍ଭାବ ତୀରାହୁ ତିଥି ସବୁ ପାଳନ କରାହଉଛି ନା, ମନ୍ଦିରମାନଙ୍କରେ ପୁଷ୍ପାଞ୍ଜଳି ଦେବ, ତାଙ୍କୁ ଟିକେ ପ୍ରାର୍ଥନା କରିବ, ଉପବାସ ରଖିବ, ଭକ୍ତିବିନ ଧାରା ଆମର ଆମେ ଉପବାସ ରହୁଛୁ 12 ବନ୍ଦ, ତାଙ୍କ କୃପା ଭିକ୍ଷା କରିବ, ନିଚେଷ୍ଟ ରହିପାରିବ। ଏଇଟା ସଂସାର ଧର୍ମ ନୁହେଁ ଯେ ବାପା ମରିଗଲା ମରିଗଲା କ'ଣ ବାବୁଲି, ଶ୍ରାଦ୍ଧ ଦିନ କୋଉ ବାପା କଥା ମନେ ପଡ଼ୁଛି ତୁମର, ତୁମେ ଦୌଡ଼ିଲଣି କେମିତି, ମୋ ପିଲା ଛୁଆ ସଂସାର ଘର ଦ୍ୱାରା କୋଉ ବାବା କଥା କାହାର ମନେ ପଡ଼ୁଛି ଆଜିକାଲି, ନିଚେଷ୍ଟ ନା ଆଉ କ'ଣ। ଯେଉଁଦିନ ଶ୍ରାଦ୍ଧ ହେଇଦିନ ନନା ଆସିକି ମନେ ପକେଇଦେବ, ନହେଲେ ଘରେ କାହାର ମନରେ ଥିବ, କେଉଁ ଦିନ ନନା ମନେ ପକେଇଦେଲେ ଚାଉଳ ଫଳ ଟିକେ ଦେଇଦିଅ ଶୋଇଲା, ଇଏ କ'ଣ ସେ ଧର୍ମ ନା କ'ଣ। ଭକ୍ତ ଶକ୍ତିଟାକୁ ସବୁବେଳେ ବୁଝିବାକୁ ପଡ଼ିବ, ଭକ୍ତ ଶକ୍ତି ନ ବୁଝିଲେ ଭକ୍ତି ଶକ୍ତି ହେବନି। ଭକ୍ତ ପାଖରେ ତ ଭକ୍ତି ରହିଛି ଆଉ, ନହେଲେ ଦୁର୍ବୁଦ୍ଧି ଆସିଯିବ, ସବୁ ଦୁର୍ବୁଦ୍ଧି ହେବାର କାରଣ ଏହା, ଜଣେ ସୁମତି ଲୋକ ଧାର୍ମିକ ବ୍ୟକ୍ତିର ଯେଉଁ ଦୁର୍ବୁଦ୍ଧି ଖରାପ ବେଳ ଆସେ ତାକୁ ସବୁ ଓଲଟା ଲାଗେ, ଭଲ ଲାଗେ ନା, ତାର ମୁଖ୍ୟ ଉଦ୍ଦେଶ୍ୟ ଏଇଟା। ଏ ବୈଷ୍ଣବ ଅପରାଧ, ବୈଷ୍ଣବମାନଙ୍କର ଦୋଷ, ଶୁଦ୍ଧ ଭକ୍ତଙ୍କ ଦୋଷ ଦେଖିବା, ବୈଷ୍ଣବମାନଙ୍କର ଦୋଷ ଦେଖିବା, ତାଙ୍କୁ ଘୃଣା କରିବା, ନାଇଁ ସମସ୍ତେ ତାଙ୍କର ଶକ୍ତି ହିସାବରେ ସେ ଭଜନ କରୁଛନ୍ତି, ସାଧନ କରୁଛନ୍ତି। ଆମକୁ ଯଦି ତାଙ୍କୁ ଦୋଷ ଲାଗୁଛି ସେ ଠିକ୍ କରୁନାହାନ୍ତି ବୋଲି ଆମେ ତାଙ୍କ ବିଷୟରେ ଚିନ୍ତା କରିବା କିଛି ଆବଶ୍ୟକ ନାହିଁ। ଯିଏ ଠିକ୍ କରୁନାହାନ୍ତି ବୋଲି ଆମକୁ ମନ ହେଉଛି, ତା ବିଷୟରେ ଆମେ କାହିଁ ଚିନ୍ତା କରିବା, ଭୁଲ ଜିନିଷ ଆମେ କାହିଁ ଚିନ୍ତା କରିବା। ମଦ ବିଷୟରେ ଆମେ ଚିନ୍ତା କରୁଛେ କି, କିଏ ମଦ ଖାଉଛି ଆମେ ଚିନ୍ତା କରୁଛେ କି, ଆମେ ଚିନ୍ତା କରୁନି, କାହିଁ ସେ ଭୁଲ କାମ କରୁଛି, ଆମେ କାହିଁକି ଚିନ୍ତା କରୁ, ଆମେ ତାକୁ ଚିନ୍ତା ଆମଠୁ ଆସୁନି। ସେଭଳି ଯଦି ବି କିଏ ବୈଷ୍ଣବୀ କ'ଣ ଭୁଲ କର୍ମ କରୁଛନ୍ତି ଆମେ ତା ବିଷୟରେ ଚିନ୍ତା କରିବା, ତା ପାଇଁ ଗୁରୁକୃଷ୍ଣ ଦାୟୀ, ଗୁରୁକୃଷ୍ଣ ତାର ରେସ୍ପନ୍ସିବଲ୍ ନେଇଛନ୍ତି, ଆମେ କାହିଁକି ଏଇଟା ମୁଣ୍ଡ ଉପରେ ପୁରେଇବାକୁ ଯିବା। ସେ ଯେଉଁ ଇଂଲିଶରେ ଯେଉଁଟା ମୁଁ କହୁଥିଲି ଆଉଟ୍ ଅଫ୍ ସାଇଟ୍, ସାଇଟ୍ ଅର୍ଥ ତୁମେ ସ୍ଥାନ ତ୍ୟାଗ କର, ସ୍ଥାନ ତ୍ୟାଗ କ'ଣ କରିବ, ତୁମେ ଯୁଆଡ଼େ ଗଲେ ବି ସେମାନେ ଲୋକ ପାଇବ, ଆଉଟ୍ ଅଫ୍ ସାଇଟ୍ ଆଉଟ୍ ଅଫ୍ ମାଇଣ୍ଡ, ବର୍ତ୍ତମାନ ମାଇଣ୍ଡ ସାଇଡ଼୍ରୁ ତୁମେ ସାଇଡ଼୍ ହୁଅ, ମନରେ ତୁମେ କେବେ ବି ଚିନ୍ତା, କାରଣ ମନରେ ଚିନ୍ତା ଆସିବ ତ ଆମର ଏନ୍ଗେଜମେଣ୍ଟ ନ ରହିବ। ସ୍ପିରିଚୁଆଲ ଏନ୍ଗେଜମେଣ୍ଟ ମାନେ ଏଇଟା ଗୋଟେ ଲେଜିନେସ୍, ପୁରା ଫୁଲ୍ ଏନ୍ଗେଜମେଣ୍ଟ, ସକାଳୁ ସନ୍ଧ୍ୟା ପର୍ଯ୍ୟନ୍ତ ପୁରା 24 ଘଣ୍ଟା ଜୀବନ, ହୋଲ୍ ପୁରା ଫୁଲ୍ ଲାଇଫ୍, ଏଇଟା ହେଲା ପରେ ଗୋଟେ କୃଷ୍ଣ କନସିୟସନେସ୍, ମନେ ରଖ କୃଷ୍ଣ କନସିୟସନେସ୍, ଚେତନାରେ କୃଷ୍ଣ ରହିବେ, କେମିତି ରହିବେ, ଗୋଟେ ଦିନ କାମ, ଇଏ ଗୋଟେ ଦୁଇ ଦିନର କାମ, 5 ବର୍ଷର କାମ, 2 ବର୍ଷର କାମ, ହୋଲ୍ ଲାଇଫ୍, ସମଗ୍ର ଜୀବନ ଚେତନ ସ୍ତର ଉପରେ ଆମେ ଗୋଟେ କୃଷ୍ଣ ରଖିବା ପାଇଁ ଚାହୁଁଛେ ନା, ପୁଣି କୃପା, ତା ପାଇଁ କୃପା ଦରକାର, କେତେ ଏଣ୍ଡୋଭର ବହୁତ ପ୍ରଚେଷ୍ଟା କଲା ପରେ କୃଷ୍ଣଙ୍କର କୃପା ହେଲା ପରେ କେବଳ କୃଷ୍ଣ ଚିନ୍ତା ବୁଦ୍ଧି ଭିତରେ ରହିବେ, ମନ ଭିତରେ ରହିବେ, ଚେତନା ଭିତରେ ରହିବେ, ଏବଂ ଗୋଟେ ଦୁଇ ଦିନର କାମ ନା, ଏଇଟା ଗୋଟେ ପ୍ରାକ୍ଟିସ୍ର ଜିନିଷ କିଛି କରିଦେବା ସାଙ୍ଗେ ପାଇଯିବା ନାହିଁ, ଏ ଦୁର୍ବୁଦ୍ଧେ। ସେଥିପାଇଁ ଅର୍ଜୁନ କହୁଛନ୍ତି, ଆଉ ଅର୍ଜୁନ ଏହା ପୂର୍ବରୁ ଜାଣିନଥିଲେ, ଯାହା ପ୍ରପାତ ଲେଖିଲେ, ସେ ଯୁଦ୍ଧ ପୂର୍ବରୁ ଜାଣିଥିଲେ ମୋର ବିଜୟ ହେବ, କିନ୍ତୁ ସେ କହୁଛନ୍ତି ଦେଖିଦେବା କିଏ କିଏ ମାନେ, ସେ ମୁଣ୍ଡରେ ଟୋଟାଲ ମୁଣ୍ଡରେ ଚିନ୍ତା କରିନଥିଲେ, ଦେଖ ଦେଖ କିଏ କିଏ ତାଙ୍କ ପାଖରେ ଯୋଗ ଦେଉଛନ୍ତି, କ'ଣ କରୁଛନ୍ତି, ସିମ୍ପଲ୍ ସରି ସିମ୍ପଲ୍, ବହୁତ ସରଳ ଥିଲେ। ଗୋଟେ ଓଡ଼ିଆରେ ଗୋଟେ ନାହିଁ କ'ଣ, ଠିକିଲେ କୁହନ୍ତୁ, ଠିକିଲେ ସେ ଶିଖିବ, ଠିକିଗଲେ ଶିଖିଯିବ, କହିଲେ ଶିଖୁନି, ସେ ଠିକିଲେ ଶିଖିବ, ଓଡ଼ିଆରେ ଗୋଟେ କୁହନ୍ତିନି, ଭକ୍ତ ଭକ୍ତକୁ ଭଗବାନ ଠିକ ହେଉଛନ୍ତି, ସେ ନ ଶିଖିପାରିଲା ଆଉ କ'ଣ ଶିଖିବ, ଠିକ ଠିକ ଅଛି କ'ଣ, ଯେତେବେଳେ ତୁମର ସବୁ ଆସୁଛି ଅଲଗା ବିଚାର ଆସୁଛି, ସେବା କରିବା ପାଇଁ ଉତ୍ସାହ ଆସୁନି, ଭଜନ କରିବା ପାଇଁ ଉତ୍ସାହ ଆସୁନି, ମନରେ ଉଦାସ ଆସୁଛି, ଭଗବାନ ଠିକ ହେଉଛନ୍ତି, ଶିଖିବା ଦରକାର, ମୋର କ'ଣ ଅସୁବିଧା ରହିଲା, କାହିଁକି ମୋର ଆଜି ଆଉ ପଢ଼ିବା ପାଇଁ ଚାହୁଁନି, ମୋର ଜପ କରିବା ପାଇଁ ଚାହୁଁନି, ମୋର ସେବା କରିବା ପାଇଁ ଚାହୁଁନି, ସେଟା ନିଜର ତର୍ଜମା, ତୁମର ତୁମକୁ ଭୋକ ଲାଗୁନି ସେଟା କିଏ ଡକ୍ଟର ଜାଣିବ, ତୁମେ ଆଗେ ଜାଣିଛ କି ନାହିଁ, କାହିଁ କାହିଁ ଭୋକ ଲାଗୁନି ମୋତେ, ତୁମେ ନିଜେ ତୁମେ ଯେତେବେଳେ ନିଜେ ନ ଜାଣିପାରୁଛ ଏ ଡକ୍ଟର କ'ଣ ଜାଣିବ, ଡକ୍ଟରକୁ ଦୁଇ ଜଣ କାହିଁକି ଯିବ, ତା ନିଜ ରୋଗଟାକୁ ନିଜେ ଜାଣିଦେଉଛି, ତାପରେ ସେ ଡକ୍ଟରକୁ ଦେଇଯାଉଛି, ତା ଡକ୍ଟର ସିମ୍ପଟମ୍ସ ଦେଖିବ। ତୁମେ ଆଗେ ଡକ୍ଟରକୁ ଦେଇ ଯାଇ ବି ପାରିବ ନା, ସେବେଳେ ଆମେ ଭଗବାନଙ୍କୁ ଆପ୍ରୋଚ୍ କରିପାରିବା ନା, ପ୍ରାର୍ଥନା ବି କରିପାରିବା ନା, ଯେପର୍ଯ୍ୟନ୍ତ ଆମ ନିଜ ଦୋଷଟା କ'ଣ ଆମକୁ ଜଜ୍ କରିବାକୁ ପଡ଼ିବ ନା, ମୋର କାହିଁକି ମୁଁ ଭଜନ ମୋତେ ଭଜନ କାହିଁ ଇଚ୍ଛା ହେଉନି କରିବା ପାଇଁ, ଶାସ୍ତ୍ର କାହିଁ ପଢ଼ିବା ପାଇଁ ଇଚ୍ଛା ହେଉନି, କାହିଁକି ଆସୁନି, ତ ନିଜକୁ ଚିନ୍ତା କରିବାକୁ ପଡ଼ିବ। ଆଜି ତାର ରୁଟ୍ କଜ୍ ଆମେ ଦେଖି ଦେଖିକା ଯିବା, ରୁଟ୍ କଜ୍ ଗୁଡ଼ାକ କେଉଁଠି ରହିଲା, ସେ ଯାଇ ପୁଣି ଲାଗିଥିବ ସେଇ କିଛି ଦୁର୍ବୁଦ୍ଧି, ଏ ଦୁର୍ବୁଦ୍ଧିଟା କାହିଁକି ଆସୁଛି ନା, ଏଇଠି ଏଇ କୌଣସି ବୈଷ୍ଣବ ଅପରାଧ ହେଉଛି, ଗୁରୁ ବୈଷ୍ଣବ ପ୍ରତି ଶ୍ରଦ୍ଧା ମୋର ରହୁନି, ବୈଷ୍ଣବମାନଙ୍କ ପ୍ରତି ମୋର ଏଇଟା ଏଇଟା ମୁଖ୍ୟ କାରଣ, ଏଇଟା ମୁଖ୍ୟ ଅସ୍ତ୍ର। ସେଥିପାଇଁ ଜୀବନରେ ବହୁତ ସାବଧାନ ରହିବାକୁ ପଡ଼ିବ। ଯେଉଁମାନେ ଯେତେ ଅପରାଧରୁ ମୁକ୍ତ ସେମାନଙ୍କର ଭଗବତ ପ୍ରାପ୍ତ ଅଲଗା ଜିନିଷ, କିନ୍ତୁ ଅପରାଧରୁ ଯେଉଁମାନେ ଯେତେ ମୁକ୍ତ ସେମାନଙ୍କର ଜୀବନ ସେତେ ଉତ୍ସାହପୂର୍ଣ୍ଣ, ତାଙ୍କୁ ସବୁବେଳେ ଉତ୍ସାହ ଲାଗିବ। ଯେମିତି ଧାର୍ମିକ ଲୋକଟା, ଧାର୍ମିକ ଲୋକମାନେ ପାପ ଯେଉଁମାନେ କରନ୍ତିନି, ଧାର୍ମିକ ଲୋକମାନଙ୍କ ମନରେ ଉତ୍ସାହ ଥାଏ ସବୁବେଳେ ଗୋଟେ ଧର୍ମ କାମ କରିବା, ଦେଖୁନ ଏ ଖିଚୁଡ଼ି ଭିଡ଼ ବାଣ୍ଟି ଇଏ କରି କୀର୍ତ୍ତନ କରି ଗାଁରେ, ଧାର୍ମିକ ଲୋକ ନା ସିଏ, ପାପୀ ଲୋକ କ'ଣ, ସେ ଖାଲି ବସିବେ ଗୁଲି କରିବେ, ହଁ ଧାର୍ମିକ ଦେଖଉଛି ଚନ୍ଦନ ମାରିଛି, ସେ ଖାଲି ଗୁଲି ଖଟି ମାରିବେ, ସେ କିଛି କରିପାରିବେନି, ତାଙ୍କ ଉତ୍ସାହ କିଛି ନାହିଁ, ଭକ୍ତିରେ ସେଇ ଜିନିଷ ହେଇଯିବ। ଅପରାଧୀ ଲୋକମାନଙ୍କର କେବଳ ଗସିପିଂ ନେଚର ଆସେ, ଏଇଟା ମନେ ରଖି, ଯେଉଁମାନେ ଯେତେ ଅପରାଧ କରିବେ ତାଙ୍କର ଗସିପିଂ ନେଚର ଚାଲି ଆସିବ। ଗସିପିଂ ମାନେ କ'ଣ କ'ଣ କୁହାଯିବ, ପ୍ରଜଳପ, ସବୁବେଳେ ପରକଥା କହିବେ, କାରଣ ଅପରାଧ ଗୁଡ଼ାକ ବହୁତ କରିଗଲେ, ବହୁତ ଅପରାଧ କଲା ପରେ ତୁମର ଏଇ ନେଚର ଆସିବ, ଆଉ କରିବା ପାଇଁ କିଛି ଇଚ୍ଛା ହେବନି, କାହିଁକି କରିବା ପାଇଁ ଇଚ୍ଛା ହେବନି। ଯେମିତି ଧାର୍ମିକ ଲୋକଟା ତାର କ'ଣ, ତାର କରିବା ପାଇଁ ଯେଉଁ ଇଚ୍ଛା ସେଇଟା ଅନ୍ତରୁ ଆସୁଛି ନା, ପରମାତ୍ମା ଦେବେ ନା, ବହୁତ ସାବଧାନ ରହିବାକୁ ପଡ଼ିବ। ଭଜନ ଯେତିକି ହେଉଛି ହଉ, ପ୍ରଭୁ ଶୁଣମାଳା ଜପ କହିଛନ୍ତି, ଠିକ ଆମେ ଶୁଣମାଳା ଜପ କଲେ କୃଷ୍ଣ ଆମକୁ ମିଳେ, କିନ୍ତୁ ଚଉଷଠି ମାଳା କରିକି ଆହୁରି ଲକ୍ଷ ମାଳା ଜପ କଲେ ତୁମେ କୃଷ୍ଣକୁ ପାଇପାରିବ, ଯଦି ଏଇସବୁ ଅପରାଧ ଗୁଡ଼ା କରିବ ଚିତ୍ରଗୁଡ଼ା ଖରାପ ହେଇଯିବ, ସବୁବେଳେ ମନେ ରଖିବାକୁ ପଡ଼ିବ। ଗୁରୁଦେବ ଗୋଟେ ଛୋଟ ଉଦାହରଣ ଆମକୁ ଦେଇଛନ୍ତି, ଛୋଟ ପିଲାଙ୍କୁ ବୁଝିଲା ବେଳେ ଗୁରୁଦେବ ବୁଝାନ୍ତି, ମାଷ୍ଟର ଥିଲେ ନା, ସେ ଭୌତିକ ଦୁନିଆର ମାଷ୍ଟର, ସ୍ପିରିଚୁଆଲ ଦୁନିଆର ମାଷ୍ଟର, କଥା ପୁରା ଛିଡ଼େଇକି ଆଉ ପୁରା ଷ୍ଟ୍ରେଟ କଥା। ଯଦି କେହି କିଛି ମନ୍ଦିର ବିଷୟରେ କୁହନ୍ତି, ଆମେ ସବୁ ଦେଖିଛୁ ପୁରୁଣା ଏସି ଆଣି ଗୁରୁଦେବ ରୁମ୍ରେ ଲଗାହେଇଥିଲା, ପଇସା ନେବେ ନୂଆ, ଏଇ ଯେଉଁ ଆମର ଯେଉଁ ସବୁ କନଷ୍ଟ୍ରକ୍ସନ୍ ସବୁ କାମର ଲୋକ ଥିଲେ, ପଇସା ନେଇଯିବେ ନୂଆ, ନୂଆ ଏସିର ପଇସା ନେଇଯିବେ, ପୁରୁଣା ଏସି ଆଣି ଲଗେଇଦେବେ। ତୁମେ ତଥାପି ଗୁରୁଦେବଙ୍କୁ କହିବ, ଗୁରୁଦେବ ଏଇଟା ଏମିତି ହେଉଛି, ତୁ କହିଦେବେ କାଇଁ ମୁଣ୍ଡ ପୁରୁଛୁ, ତୁମେ କାଇଁ ମୁଣ୍ଡ ପୁରୁଛ, ସେଥିରେ ତୁମ କାମ ଭଜନ କର, ତୁମେ କେବେ କମ୍ପ୍ଲେନ୍ କରିବନି ତାଙ୍କ ଆଗରେ, କେବେ କହିପାରିବନି, ତୁ କାହିଁ ହାତରେ ମୁଣ୍ଡ ପୁରିବ, ଯା ଭଜନ କର, ଯା କାହିଁକି ତୁମେ କାହିଁ ଜାଣନ୍ତି, ତୁମେ ଯଦି ଦୋଷ ଦେଖିବା ଯିବ ତୁମର ହାବିଟ୍ କ'ଣ ହେଇଯିବ, ତୁ ସବୁବେଳେ ଏଇ କମ୍ପ୍ଲେନ୍ ମୁଡ଼ ଆସିବ, କମ୍ପ୍ଲେନ୍ କରିବ, ଖାଲି କମ୍ପ୍ଲେନ୍ କରିବା, ଏମିତି ହେଲା ସେଠି ସେମିତି ହେଲା, ସେଠି ସେମିତି ହେଲା, ସେଠି ସେମିତି ହେଲା, ସେଥିରେ ତୁମ ମୁଣ୍ଡ ପୁରିବା ଦରକାର ନାହିଁ, ସେଟା ପ୍ରେସିଡେଣ୍ଟ ମୁଣ୍ଡ ପୁରିବ, ଗୁରୁଦେବ ଷ୍ଟ୍ରେଟ୍ ଏମିତି କହିଥିଲେ। ଗୁରୁଦେବ ଗୋଟେ କଥା କୁହନ୍ତି ସବୁବେଳେ, ଗୋଟେ ସରଳ କଥା କୁହନ୍ତି, ମନ୍ଦିରକୁ ଆସିଲେ, ମନ୍ଦିରରେ ମେଡ଼ିକାଲକୁ ଗଲେ ଡକ୍ଟର ଜଣେ, ରୋଗୀ ସମସ୍ତେ, ତୁମେ ଯଦି ରୋଗୀକି ଦେଖିବ ତାହେଲେ କ'ଣ ହବ, ଆଉ ମେଡ଼ିକାଲ ରହିବାକୁ ଇଚ୍ଛା ହବନି, ସବୁ ତ ରୋଗୀ ଆଉ, ନା କ'ଣ ଭାବିଲ, ଡକ୍ଟରକୁ ଦେଖିବ ନା ରୋଗୀକି ଦେଖିବ, ଆଉ ରୋଗୀ ଦେଖିବ କିଏ କ'ଣ କରୁଛି, କେଉଁଠି କ'ଣ ହେଉଛି, ଆମେ ଆମର ଦେଖିବା ଆବଶ୍ୟକ ନାହିଁ, ଆମର ଗୁରୁ ବୈଷ୍ଣବ ଦେଖିବାର ଅଛି, ଆମେ ପ୍ରଭୁପାଦ ଆଚାର୍ଯ୍ୟମାନଙ୍କୁ ଦେଖିକି ଆମେ ଆସିଛୁ, ଆଉ କେଉଁ ଭକ୍ତ କ'ଣ କଲା, ଆମେ ତାକୁ ସବୁବେଳେ ନଜର ରଖିବା, ଗଲା ଏ ତ ଅପରାଧ, ଏଇଟା ତ ଅପରାଧ, ଗୋଟେ ଜୀବର ଦୋଷ ଦେଖିଲେ ବି ଯିବା ଅପରାଧ, ଜୀବକୁ ସେମାନେ ଲେଖୁଛନ୍ତି, ଗୋଟେ ଜୀବକୁ ଘୃଣା କରିବେ, ଗୋଟେ ଯିବା ଅପରାଧ ଲାଗେ, ଯିବ ତା ଅନ୍ତରେ ଭଗବାନ ଅଛନ୍ତି ନା, ତା କର୍ମ ହିସାବରେ ସେ କର୍ମ କରୁଛି, ଆମେ ତ ଘୃଣା କରିବା କ'ଣ ଆବଶ୍ୟକ ଅଛି, କାହାକୁ ଘୃଣା କରିହେବନି, ନିନ୍ଦା ଶବ୍ଦ କେଉଁଠି ଲାଗିବନି, ତାର କର୍ମ ହିସାବରେ ଭଗବାନ ତାକୁ ଗତି ଦେଇଛନ୍ତି, ଆମର କ'ଣ ଦରକାର ଅଛି, ଆଉ ବୈଷ୍ଣବଧାରା ତ ଆହୁରି ସୁକ୍ଷ୍ମ, ସେଥିପାଇଁ ଦୁର୍ବୁଦ୍ଧି ପ୍ରିୟ ଅଛି, ଦୁର୍ଯ୍ୟୋଧନର ଏତେ ଭଲ ଗୁଣ ଗୁଣ ଥାଇ ବା ଏତେ ବଡ଼ ବଂଶ ମର୍ଯ୍ୟାଦା, ସତୀଙ୍କର ପୁତ୍ର ହେଇକି ଏତେ ଜ୍ଞାନ, ଏସବୁ ହେଇଗଲା କେବଳ ବୈଷ୍ଣବ ଅପରାଧ, ଆଉ ଯାହା ବୈଷ୍ଣବକୁ ବିରୋଧ କରୁଥିଲେ ତାଙ୍କୁ ଆଉ ଜଣେ ବୈଷ୍ଣବ ସବୁବେଳେ ତାଙ୍କୁ ପ୍ରୋଟେକ୍ସନ୍ ରଖିଥିଲେ ବିଦୁର, ସେ ବି ତ୍ୟାଗ କରି ଚାଲିଗଲେ, ସରିଗଲା, ସେଥିପାଇଁ ଦୁର୍ବୁଦ୍ଧି ଅର୍ଜୁନ କହୁଛନ୍ତି, ନହେଲେ ସେ ଅର୍ଜୁନଙ୍କ ପୂର୍ବ ସେଥିପାଇଁ ଲେଖିବେ ତାତ୍ପର୍ଯ୍ୟରେ, ସମାନ ପ୍ରକୃତିର ଲୋକ ନିଶ୍ଚିତ ହେଇଥିବେ, ନହେଲେ ଦୁର୍ଯ୍ୟୋଧନକୁ ସପୋର୍ଟ କରିବ କିଏ, ସେଥିପାଇଁ ସେ କହୁଛନ୍ତି ଦୁର୍ବୁଦ୍ଧି ପ୍ରିୟ ଚିକିତ୍ସା, ଯୁଦ୍ଧ ପ୍ରିୟ ଅଛି, ଯୁଦ୍ଧର ତାଙ୍କ ପ୍ରିୟ କରିବା ପାଇଁ କେଉଁମାନେ ଆସୁଛନ୍ତି ମୁଁ ତାଙ୍କୁ ଟିକେ ଦେଖିବି, ସମାନ ମେଣ୍ଟାଲିଟିର ଲୋକ। ହରେ କୃଷ୍ଣ, ଜୟ ଭଗବତ ଗୀତା କି ଜୟ, ଶ୍ରୀଲ ପ୍ରଭୁପାଦ ଗୁରୁଦେବ କି ଜୟ, ନିତାଇ ଗୌର ପ୍ରମାନନ୍ଦେ।